चक्षुर्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। नमो महाबलान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरद्विषे नमः। वंशाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। हरे कृष्ण 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 हरे हरे, हरे राम 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 हरे हरे। ॐ नमो भक्ते वासुदेवाय, ॐ नमो भगवते वासुदेवाय, ॐ नमो भगवते वासुदेवाय। सर्वप्रथम मोर परमाराध्य गुरुदेव श्रीष्ण गौर गोविंद गोस्वामी गुरुदेव गर्भय चरण कमल प्रणति निवेदन करि कृपा प्रार्थना करि समर्पित संस्थार संस्थापक आचार्य कृष्ण कृपा श्रीमती श्रीष्ण अभय चरण अरविंद भक्ति वेदांत स्वामी श्रील उपाधि महाराज चरण कमल प्रणति निवेदन करि कृपा प्रार्थना करि समस्त साधु गुरु वैष्णव आचार्य चरण कमल प्रणति निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मानक प्रणति निवेदन पूर्वक प्रभु श्री श्री गुरु गोपाल देव कृपार श्रीमद भागवतम सप्तम स्कंदरु नारद मुनि मुखरु युधिष्ठिर महाराज प्रति जो उपदेश अच्छी वर्णाश्रम धर्म विषय रे ता भीतर हम मैंने ब्रह्मचारी धर्म विषय रे श्रवण करुछे जे किभली ब्रह्मचारी तार जीवन रे श्रृंखला हब। नारद मुनि तार प्रसंग को युधिष्ठिर महाराज आगे दौंट कि गुरुकूल रही किभली भिक्षा कर आनीदेवे किभली गुरु आदेश रे नीच भली एक दास भली सेवा करिवे एवं संजत है कि सब सब समय रे श्रद्धा भान है कि जितेंद्र ही गत काली शुणुले ब्रह्मचार्य क्यों क्यों गुण सब सुशील मितभुग दक्ष श्रद्धावान जितेंद्रिय गुरुंग प्रति शास्त्रंग प्रति श्रद्धावान हेबे इंद्रिय को संयम करिवे व्यवहार अति मार्जित सुशील व्यवहार हबो जो मान ब्रह्मचारी रहिबे तांकर लक्षण सब दउछन्ति किंतु ब्रह्मचारी जीवन रे सबटु विपद हेले चले जावत अर्थ व्यवहारे सुस्त्री सुस्त्री निर्जितेषु सः ब्रह्मचारी जीवन दुईटा जिनिष प्रति बहुत सतर्क रहा से कहले स्त्री सु स्त्री निर्जितेषु स्त्री प्रति नारी प्रति बहुत सतर्क रहा पड़ो एवं स्त्री निर्जितेषु स्त्री जहां को जय कर नहीं पुरुष मनुष्य जीवन रे यहाँ हूँ बंधन केवल पुरुष स्त्री प्रति जेभली जीवर बंधन स्त्री पुरुष प्रति से बंधन ये जो शरीर आम पाइचे पुरुष शरीर ଏଇଟା ଗୋଟେ ବନ୍ଧନ, କିଏ ନାରୀ ଶରୀର ପାଇଛି ସେ ବି ଗୋଟେ ବନ୍ଧନ, କାରଣ ପୁରୁଷ ଶରୀର ଆମକୁ କେମିତି ମିଳିଛି ନା, ଆମେ ପୂର୍ବ ଜନ୍ମରେ ନାରୀ ଥିଲେ, ଅତ୍ୟନ୍ତ ପୁରୁଷ ଆସକ୍ତି ହେଇଛନ୍ତି, ମୃତ୍ୟୁ ସମୟରେ ପୁରୁଷ ଚିନ୍ତା ଆସିଛି, ପୁରୁଷ ଶରୀର ଚିନ୍ତା ଆସିଛି, ବର୍ତ୍ତମାନ ପୁରୁଷ ଶରୀର ରହିଛି, ବର୍ତ୍ତମାନ କିଏ ପୁରୁଷ ଶରୀର ଅଛି ସେ ଅତ୍ୟନ୍ତ ନାରୀ ଆସକ୍ତ, ଯେତେବେଳେ ଶରୀର ତ୍ୟାଗ କରିବ ଯଦି ନାରୀ ଚିନ୍ତା ହେଲା ତାକୁ ନାରୀ ଶରୀର ମିଳିବ, ତେଣୁ ଜୀବନରେ ଆଉ ଶରୀର ବନ୍ଧନରୁ କେବେ ଉଦ୍ଧାର ପାଇପାରିବେ, ଯେ ପର୍ଯ୍ୟନ୍ତ ଆମ ଜୀବନରେ ପୁରୁଷର ନାରୀ ପ୍ରତି ଆସକ୍ତି, ନାରୀର ପୁରୁଷ ପ୍ରତି ଆସକ୍ତି ଅଛି, ସେ ପର୍ଯ୍ୟନ୍ତ ଶରୀର ବନ୍ଧନରୁ ଉଦ୍ଧାର ପାଇପାରିବାନି, 84 ଲକ୍ଷ ଜୀବଜନ୍ତୁ ଆମେ ଯାଇପାରିବାନି, ଏଇଟା ହଉଛି ସମସ୍ୟା। ସେଥିପାଇଁ ଯୋଉ ଜଣେ ବ୍ରହ୍ମଚାରୀ ଜୀବନରେ ପ୍ରବେଶ କଲେ ତାକୁ ଏଇ ଶୃଙ୍ଖଳାଟା ଶିଖେଇ ଦିଆ, ସେ କିଭଳି ଶରୀର ବନ୍ଧନରୁ ଉଦ୍ଧାର ପାଇବ, ଏପରିକି ବିବାହ ହେଲେ ସୁଦ୍ଧା ବି, ବୈବାହିକ ଜୀବନକୁ ଗଲେ ସୁଦ୍ଧା ବି ତାର ଲକ୍ଷ୍ୟଟା ରହିଥିବ କିଭଳି ମୁଁ ଏଠୁ ବାହାରିକି ଆସିବି, କିଭଳି ମୁଁ ଆସକ୍ତିରୁ ବାହାରିବି, କାରଣ ଜୀବନର ଚତୁର୍ଥ ଅବସ୍ଥାରେ ଯଦି ଆମର ପୁରୁଷର ନାରୀ ପ୍ରତି ଆସକ୍ତି ଯାଇନି, ନାରୀର ପୁରୁଷ ପ୍ରତି ଆସକ୍ତି ଯାଇନି, କାରଣ ସେ ଆସକ୍ତି ଚିନ୍ତାଟା ଆସିଲେ, ସେ ନାରୀ ପୁରୁଷର ଚିନ୍ତା ଆସିଲେ ପୁଣି ଯେକୌଣସି ଜନ୍ମକୁ ଆମକୁ ଯିବାକୁ ପଡିବ। ଏଇଟା ହଉଛି ଆମ ଜୀବନର ସମସ୍ୟା, ଏଇଟାକୁ ସମାଧାନ କରିବା ପାଇଁ ହିଁ ମନୁଷ୍ୟ ଶରୀର ମିଳିଛି। ଯେହେତୁ ଆମେ ସିଧାସଳଖ ଭଜନ କରିପାରୁନେ, ଆମେ ସଂଯମତା ଆଚରଣ କରିପାରୁନେ, ସେଥିପାଇଁ ଆମକୁ ଗୋଟେ ପରମିସନ ଦିଆଯାଉଛି। ଏଇ ସପ୍ତମସ୍କନ୍ଧ ଭାଗବତମରେ ଅଛନ୍ତି, ଯେଉଁମାନେ ଅସଂଯତ ହେବେ, ଯେଉଁମାନେ ଇନ୍ଦ୍ରିୟକୁ ସଂଯମ କରିପାରିବେନି, ସେମାନଙ୍କୁ ଗୁରୁ ଆଦେଶ ଦେବେ, ଠିକ ଅଛି ତୁମେ ଯାହା ବିବାହ ହବ, କିନ୍ତୁ ବିବାହ ହେଇକି ପଶୁ ପକ୍ଷୀ ଭଳି ତୁମେ ଜୀବନଯାପନ କରିପାରିବନି, ସ୍ୱଚ୍ଛାଚାରୀ ଭାବରେ ଜୀବନଯାପନ କରିପାରିବେ। ଗୁରୁଙ୍କ ନିର୍ଦ୍ଦେଶରେ ବିବାହ ହେଲା ପରେ ଗୁରୁଙ୍କ ନିର୍ଦ୍ଦେଶରେ ତୁମେ ସ୍ତ୍ରୀ ସହିତ ବ୍ୟବହାର କରିବ, ଏତେ କଟା ଜୀବନ ବୈଦିକ ଜୀବନ। ଆଜିକାଲି ତ କେହି ବେଦ ଜିନିଷ କିଛି ଜାଣନ୍ତିନି, କେହି ଗୃହସ୍ଥ ଧର୍ମରେ କେହି ବିବାହ ହେଇଗଲା ପରେ ବି ତା ସ୍ତ୍ରୀ ସହିତ ମନ ଇଚ୍ଛା ବ୍ୟବହାର କରିବ, ସେ ତା ବି ନିୟମ ନାହିଁ, ଗୁରୁଙ୍କର ଅନୁମତି ନେଇକି ସନ୍ତାନ ଜନ୍ମ କରିବ, ଗୁରୁଙ୍କୁ ପଚାରିବ, ଗୁରୁଦେବ ମୁଁ ବର୍ତ୍ତମାନ ସନ୍ତାନ ଜନ୍ମ କରିବି, ଗୁରୁଦେବ ଯଦି କହିବେ ହଁ ଠିକ ଅଛି ଯାଅ, ସେ କରିବ, ନହେଲେ କରିପାରିବେ। କାହିଁକି ଆମ ଜୀବନର ସମସ୍ୟା ହଉଛି ଏଇଟା, ପ୍ରତ୍ୟେକ ଜୀବର ସମସ୍ୟା ଏଇଟା, କିଭଳି ଏ ଶରୀର ବନ୍ଧନରୁ, ଏ କାମନାରୁ ମୁକ୍ତି ପାଇବା। ସେ ଏ କାମନାର ସବୁଠୁ ବଡ ବାଧକ କିଏ ହେଲେ, ପୁରୁଷ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ପୁରୁଷ, ଉଭୟ ଉଭୟଙ୍କ ପାଇଁ ମାୟା, ଆମ ପାଇଁ ନାରୀ ହଉଛି ମାୟା, ନାରୀ ପାଇଁ ଆମେ ହଉଛେ ମାୟା। ତେଣୁ ଆମ ଜୀବନର ସମସ୍ୟା ଏଟାକୁ ସମାଧାନ କରିବା ପାଇଁ ହେଲେ ଆମେ ଯେତେ ଦୂରେ ରହିବାକୁ ପଡିବ, ଆଉ ଆନନ୍ଦ ମିଳିବନି। ପୁରୁଷର ଯେପର୍ଯ୍ୟନ୍ତ ନାରୀ ପ୍ରତି ଆସକ୍ତି ଅଛି, ନାରୀର ଯେପର୍ଯ୍ୟନ୍ତ ପୁରୁଷ ପ୍ରତି ଆସକ୍ତି ଅଛି, ସେ କିଛି ଆନନ୍ଦ ମିଳିବନି। କେବଳ ବିଷୟ ଭୋଗରେ ଯାଉଥିବ ସିନା, କିନ୍ତୁ ତା ମନ କିଛି ଆନନ୍ଦ ନାହିଁ, କାରଣ କାମନାର ତ ଆନନ୍ଦ ନାହିଁ, କାମନାର ତ ତୃପ୍ତି ନାହିଁ, ସବୁବେଳେ ତୃଷ୍ଣା ବଢି ବଢି ଚାଲିଥିବ। ସେଥିପାଇଁ ସେ କହୁଛନ୍ତି ଯେଉଁମାନେ ବ୍ରହ୍ମଚାରୀ ଜୀବନରେ 5 ବର୍ଷରୁ 25 ବର୍ଷ, ସେମାନେ କଣ କରିବେ, ଯାବତ୍ ଅର୍ଥ ବ୍ୟବହାରେ ସୁସ୍ତ୍ରୀ ସୁସ୍ତ୍ରୀ ସ୍ତ୍ରୀ ନିର୍ଜିତ, ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବେ। କାରଣ ଆପଣ ସମାଜରେ ରହିବାକୁ ହେଲେ ନାରୀମାନେ ବି ସମାଜରେ ଅଛନ୍ତି ନା, ପୁରୁଷମାନେ ବି ସମାଜରେ ଅଛନ୍ତି ନା, ଆପଣ ତ ଆଜିକାଲି ମାର୍କେଟକୁ ଯୁଆଡ଼େ ଯିବେ ସବୁ ଦୋକାନରେ ସ୍ତ୍ରୀ ଲୋକମାନେ ବସିଲେଣି, ଆପଣ କଣ କହିବେ, କାରଣ ମୁଁ ସ୍ତ୍ରୀକୁ ଦେଖିବିନି ଯିବିନି, ତା ତ ଆପଣ ଅନ୍ଧ ହେଇଯିବେ, କୁଆଡ଼େ ଯାଇ ବି ପାରିବେନି। ବିଦେଶ ଭଳିଆ ସଭ୍ୟତା ଭାରତ ବର୍ଷକୁ ଆସୁଛି ନା, ସବୁଆଡ଼େ ବର୍ତ୍ତମାନ ସ୍ତ୍ରୀକୁ ବସେଇ ଦିଆଯିବ, ମାର୍କେଟରେ ସବୁଆଡ଼େ, ବିଜନେସରେ ସବୁ, କାରଣ ସ୍ତ୍ରୀ ବସେଇ ଦେଲା ମାନେ ପୁରୁଷ ଲୋକମାନେ ଆକୃଷ୍ଟ ହେଇକି ତାଙ୍କ ପାଖକୁ ଯିବେ, ଆଉ ସେ ଭଲ ସେଲ୍ କରିପାରିବେ, 5 ଟଙ୍କା ଜିନିଷକୁ ହସିକି 10 ଟଙ୍କା ବିକି ଦେଇପାରିବେ, ଏଇଥିପାଇଁ ତାଙ୍କୁ ସବୁ ବସାଯାଉଛି। ଏସବୁ ବିଦେଶୀର ଆପୁରୁଷ ଲୋକମାନେ ବିଦେଶରେ କେବଳ ନିଶା ଖାଇକି ବୁଲିବେ, ସ୍ତ୍ରୀ ଲୋକମାନେ ସବୁ କାମ କରିବେ, ସବୁ ବିଜନେସ୍ କରିବେ, ସବୁ ଜିନିଷ କରିବେ, ଠିକ ସେଇଭଳିଆ ଭାରତବର୍ଷର ଅବସ୍ଥା ହବ ଯେ ମାୟା ସବୁକିଛି କାମ କରିବ, କାରଣ ଏହାଦ୍ୱାରା ଜୀବ ବନ୍ଧନରେ ପଡ଼ିବ, ସେ ଯୋଉ ଜାଗାକୁ ଯିବ ସେଠି ତାର ଗୋଟେ ଜନ୍ତା ବସିଥିବ। ସେଥିପାଇଁ ଜୀବନରେ ଏଇଟା ଗୋଟେ ବହୁତ ବଡ଼ ବନ୍ଧନ। ନାରୀଙ୍କ ସହିତ ବ୍ୟବହାର କେତେ କରିବା ଦରକାର, ସେ ଭକ୍ତ ହଉ ବା ଅଭକ୍ତ ହଉ, ଜଣେ ବ୍ରହ୍ମଚାରୀ ସେ ଭାବେ ଇଏ ଭକ୍ତ ମାତାଜୀ, ହଁ ଭକ୍ତ ହେଇପାରେ, ତାର କିଛି ଦୋଷ ନାହିଁ, ସିଏ ଭକ୍ତ, କିନ୍ତୁ ଆମ ହୃଦୟରେ ଯୋଉ ଭାବନା ଅନାଦି କାଳରୁ ରହିଛି ଦୁର୍ବଳତା, ସେଇଟା ଆମକୁ ଗୋଟେ ଦେଖନ୍ତୁ ପତିତ ଜୀବନ କରିଦେବ, ଆମେ ତାଙ୍କ ପ୍ରତି ଆସକ୍ତି ହଉଛି, ସେମାନେ ଆମ ପ୍ରତି ଆସକ୍ତି ହଉନାହାନ୍ତି, ସେମାନେ ହେଲେ ବି ସେମାନେ ସେଟା ପ୍ରକାଶ କରିବେନି, କିନ୍ତୁ ପୁରୁଷ ସେ ସବୁ ପ୍ରକାଶ କରିବ। ସେଥିପାଇଁ ଆମକୁ ସାବଧାନ, ଶାସ୍ତ୍ର ସବୁବେଳେ ଆମକୁ ସାବଧାନ କରୁଛି। ସୁଖଦେବ ଗୋସ୍ୱାମୀ ସବୁବେଳେ ଭାଗବତରେ ନାରୀମାନଙ୍କୁ ଦେଖିବେ ସବୁ ଗାଳିଗୁଲଜ କରୁଛନ୍ତି, ନାରୀମାନେ କ'ଣ ତାଙ୍କର ଶତ୍ରୁ ନା କ'ଣ, ସେ ତ ନାରୀ କ'ଣ ପୁରୁଷ କ'ଣ ଜାଣିନଥିଲେ, ତାଙ୍କର ଗୋଟିଏ ଦୃଷ୍ଟି, ସେ ଚିହ୍ନନ୍ତିନି ପୁରୁଷ କିଏ ନାରୀ କିଏ, ସମସ୍ତଙ୍କୁ ଭଗବାନ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ନାରୀମାନଙ୍କ ନାମ ନେବା ଦ୍ୱାରା ସେ ପୁରୁଷମାନଙ୍କୁ ସତର୍କ କରୁଛନ୍ତି, ତୁମେମାନେ ସତର୍କ ହୁଅ। ଗୃହସ୍ଥ ଜୀବନ ଜଣେ ବିବାହ ହେଲା ପରେ ବି ଏମିତି ମାନେ ନାହିଁ ଯେ ସେ ପୁରା ଆସକ୍ତି ହେଇକି ସ୍ତ୍ରୀ ପାଖରେ ରହିବ, ସେ ବି ପୁଣି ବନ୍ଧନରେ ପଡ଼ିଯିବ। ତେଣୁ ଆଧ୍ୟାତ୍ମିକ ଶୃଙ୍ଖଳା ଯୋଉ ଦିଆଯାଉଛି ଆମକୁ, ଜଣେ ଯଦି ପ୍ରଥମରୁ ବ୍ରହ୍ମଚାରୀ ଜୀବନରେ ଟ୍ରେନିଂ ନେଇଥିବ, ସେ ବିବାହ ହେଲା ପରେ ବି ସେ ସେଥିରେ ପ୍ରବେଶ କରିବନି। ତେଣୁ ଯାବତ ଅର୍ଥ ପ୍ରୟୋଜନମ, ଯେତିକି ଆବଶ୍ୟକ ସେତିକି ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବ, ଅଧିକ କଥାବାର୍ତ୍ତା କରିବା ଆବଶ୍ୟକ କିଛି ନାହିଁ, ଅଧିକ ବାର୍ତ୍ତାଳାପ ହବା ଅଧିକ, କାରଣ ଏଗୁଡ଼ିକ କ'ଣ ହବ ନା ମନ ଆଉ ଇନ୍ଦ୍ରିୟକୁ ଚଞ୍ଚଳତା ସୃଷ୍ଟି କରିବ। ଆପଣ ତାଙ୍କ ସାଙ୍ଗରେ ଅଧିକା କଥା ଭାଷା କଲା ମାନେ ଆପଣ ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲାବେଳେ ଯେତିକି ଆପଣ ବିଚଳିତ ହେବେନି, ସେ ପଳେଇଗଲା ପରେ ଆପଣ ସେତିକି ବିଚଳିତ ହେବେ, ସେ ଥଟ୍ସ ଗୁଡ଼ା ସବୁ ଆସିକି ପହଞ୍ଚିବ, ସେ ଏଇଭଳି ମୋ ସାଙ୍ଗରେ କଥାବାର୍ତ୍ତା କରୁଥିଲେ, ଏଇଭଳି ହସୁଥିଲେ, ତାଙ୍କ ମନରେ କିଛି ଖରାପ ଭାବରେ ନଥାଉ। ଆପଣ ଯେହେତୁ ଖୋଲାମଖୋଲା ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲେ, ଆପଣ ଯେତେବେଳେ ସଲିଟାରୀ ପ୍ଲେସ୍ରେ ବସିବେ, ଏକାନ୍ତ ଜାଗାରେ ବସିବେ, ଜପମାଳା ଧରିକି ବସିବେ, ତାଙ୍କର ଚିନ୍ତାଟା ଆସିବ, ସେ କେମିତି ମୋ ସାଙ୍ଗରେ ହସି କଥା କହୁଥିଲେ, ଆଉ ସବୁବେଳେ ଇଚ୍ଛା ହବ ମୁଁ ତାଙ୍କ ସାଙ୍ଗରେ ଅଧିକା ଆଉ କେମିତି କଥା କହିବି। ଏ ସ୍ୱାଭାବିକ ଜୀବନଟା ଗୋଟେ ଧର୍ମ, ଏ ଶାରୀରିକ ଧର୍ମଟା ନା, ତେଣୁ ଶାରୀରିକ ଧର୍ମ ହେଲା ବଡି, ଶରୀର ସବୁବେଳେ ଚାହିଁବ ଆହାର ନିଦ୍ରା ଭୟ ମୈଥୁନ, ଏଟା ଶରୀରର ଧର୍ମ। କିନ୍ତୁ ଆମ ଜୀବନର ସମସ୍ୟା ଏଇଟା, ଏଇଟାକୁ କମେଇକି ଆମେ ବୈକୁଣ୍ଠକୁ ଯିବା, ଗୋଲକ ବୃନ୍ଦାବନକୁ ଯିବା, ତେଣୁ ଏଇଟା କମିବ କେମିତି, ଶରୀର ତ ଧର୍ମ ସେଇଟା ନା, ଏଇଟା ଏଭଳି କମିବ ଯେତେବେଳେ ଆତ୍ମଧର୍ମ, ଆମେ ଶରୀର ନୁହେଁ ଆମେ ହଉଛେ ଆତ୍ମା, ଯେହେତୁ ଆତ୍ମାର ଧର୍ମ କିଛି ବର୍ତ୍ତମାନ ଆମ ନିକଟରେ ନାହିଁ, ପ୍ରକାଶ ପାଉନି, ସେ ଶରୀର ପୁରା ଧର୍ମଟା ଆମ ଉପରେ ଜାବିକି ରଖିଛି, ସେ ବର୍ତ୍ତମାନ ମାଲିକାନଗିରି କରୁଛି। ଯେତେବେଳେ ଆତ୍ମଧର୍ମ ଆସିଯିବ, ଭଗବତ ଭକ୍ତି ସୁଖ ଆସିବ, ସେତେବେଳେ ଆଉ ଏ ଇନ୍ଦ୍ରିୟମାନେ ଆମକୁ କିଛି ବିପଦ ଦେଇପାରିବେ। ଯେମିତି ଦେଖନ୍ତୁ ଗୋଟେ ମନ ଇନ୍ଦ୍ରିୟମାନଙ୍କର କିଭଳି ବିଚାର ଅଛି ସେମିତି ଜାଣିପାରନ୍ତି। ଗୋଟିଏ ପର ଝିଅକୁ ଦେଖିଲା ମାନେ ଆପଣଙ୍କର ମନ ଇନ୍ଦ୍ରିୟ କ'ଣ ହଉଛି, ଭୋଗ କରିବାର ବୁଦ୍ଧି ଆସୁଛି, କିନ୍ତୁ ନିଜର ଭଗ୍ନିକି ଦେଖିଲେ, ନିଜର ଭଉଣୀକି ଦେଖିଲେ, ନିଜର କନ୍ୟାକୁ ଦେଖିଲେ, ନିଜର ମାଆକୁ ଦେଖିଲେ, ଆମର ଇନ୍ଦ୍ରିୟ କ'ଣ ଚଞ୍ଚଳ ହଉଛି, କାହିଁକି ଚଞ୍ଚଳ ହଉନି? ଏ ଯେ ଶରୀରର ଧର୍ମ, ସେଠି ଗୋଟେ ବସ୍ତୁକୁ ଦେଖିଲାକୁ ଭୋଗ ବୁଦ୍ଧି ଆସୁଛି, ଏଠି ଦେଖିଲାକୁ ମାତୃ ବୁଦ୍ଧି ଆସୁଛି। ତେଣୁ ଆତ୍ମଧର୍ମଟା ଯଦି ମାଆକୁ ଦେଖିକି ମାଆ ବୁଦ୍ଧି ଆସୁଛି, ଯଦି ଆମେ ସମ୍ପୂର୍ଣ୍ଣ ଆତ୍ମଧର୍ମଟାକୁ ସୃଷ୍ଟି କରିଦେଇପାରିବା ଆମ ଶରୀର ଭିତରେ, ତାହେଲେ ପ୍ରତ୍ୟେକ ଜୀବ ଭିତରେ ଭଗବାନ ଅଛନ୍ତି, ଏଇଟା ଦେଖିବା, ସେତେବେଳେ ଇନ୍ଦ୍ରିୟମାନେ ଆଉ ଏତେ ଆମକୁ ବିଚଳିତ କରିବେନି। ତେଣୁ ଏଇ ଏଇ ଚେତନାଟାକୁ, ଆତ୍ମଭାବନାଟାକୁ ଜାଗ୍ରତ କରିବା ପାଇଁ ବ୍ରହ୍ମଚାରୀ ଜୀବନରୁ ପ୍ରଥମେ ଶିକ୍ଷା ନିଆଯାଏ। ସବୁ ଇନ୍ଦ୍ରିୟ ଗୁଡ଼ିକ ଭଗବାନଙ୍କ ସେବାରେ ଲାଗେ ସବୁବେଳେ, ଫାଙ୍କା ନାହିଁ। ବ୍ରହ୍ମଚାରୀ ଜୀବନ ମାନେ ଏନଗେଜ୍ ଲାଇଫ୍। ବ୍ରହ୍ମଚାରୀ ଜୀବନର ସବୁଠୁ ବିପଦ ସମୟ କେଉଁଟା, ଯେତେବେଳେ ବ୍ରହ୍ମଚାରୀ କିଛି ସେବା ନାହିଁ, କ'ଣ କରିବି ବୋଲି ଚିନ୍ତା କରୁଛି, ୟା ପରେ କ'ଣ କରିବି, ତାହେଲେ ଜାଣିଲେ ସିଏ ମାନେ ବହୁତ ବଡ଼ ଖତରନାକ ସ୍ଥିତିରେ ଅଛି। ବ୍ରହ୍ମଚାରୀ କ'ଣ କରିବି କ'ଣ କରିବି ହବନି, କେମିତି ସାରିବି ସେବା, କେମିତି ଜପ ସରିବ, କେମିତି ମୋ ସେବା ସରିବ, ଏତେ ଏନଗେଜ୍ ଥିବ ତାହେଲେ ତା ଲାଇଫ୍ଟା ଆରାମସେ ପଳେଇବ, ସବୁବେଳେ ଏନଗେଜମେଣ୍ଟ 24 hours। ଯଦି ବ୍ରହ୍ମଚାରୀ ଭାବିବ କ'ଣ କରିବି ୟା ପରେ କ'ଣ କରିବି, ତାହେଲେ ଜାଣିବେ ସିଏ ବିପଦ, ତା ମନ ଭ୍ୟାକେଣ୍ଟ ରହିଲା। ମନ ଯେତେବେଳେ ଫାଙ୍କା ରହିବ, ମନ କ'ଣ କରିବ, ଇନ୍ଦ୍ରିୟମାନେ କ'ଣ କରିବେ, ଖୋଜି ବୁଲିବେ କେଉଁଠି ବିଷୟ ଭୋଗ ଅଛି, ଦେଖିବା ମୋବାଇଲ ଫୋନ ଆଣିଲ, ସେ ପ୍ରଭୁ କ'ଣ ଭଲ ଅଛ ନା ତାଙ୍କ ଘରୁ ଟିକେ ଫୋନ କରିବା, ସମୟ ମିଳିଗଲା ନା। ଯେତେବେଳେ 10 ମିସ୍ କଲ ଆସିଥିବ, ଆପଣଙ୍କୁ ସେବା ଅଛି ଜନ୍ମାଷ୍ଟମୀ ଦିନ, ଆପଣ କୋରୋନ ଗୋଟେ ଉଠି ପାରୁଛନ୍ତି, ଉଠି ପାରୁନାହାନ୍ତି, କି ଯେଉଁଦିନ ଫାଙ୍କା ଥିବ ମିସ୍ କଲ୍ ନଥିବ, ସେଦିନ ଖୋଜି ଖୋଜିକି ମୋବାଇଲରୁ ଖୋଜା ହବ, କେଉଁ ପ୍ରଭୁଙ୍କ ସାଙ୍ଗରେ ଭେଟିଥିଲି, କେଉଁଠି ଦିଲ୍ଲୀ ଭେଟିଥିଲି, କେଉଁଠି ବୃନ୍ଦାବନ ଭେଟିଥିଲି, ତାଙ୍କୁ ଟିକେ ଫୋନ ଲଗେଇବା ସେ ଭଲ ଅଛନ୍ତି କି ନାହିଁ, ସିଏ ଚିହ୍ନି ପାରୁନଥିବେ, ଆପଣ ଚିହ୍ନି ପାରୁଛନ୍ତି ନା, ମୁଁ ଏଇଠି ଆପଣଙ୍କୁ ଭେଟିଥିଲି, କି ଆମର କ'ଣ ଦରକାର, ଖୋଳି ଖୋଳି ତାଡ଼ିକି ଏକଥା ପଚାରିବା, ଜଣେ ମନ ବର୍ତ୍ତମାନ ଭ୍ୟାକେଣ୍ଟ ଅଛି, ସେ କିଛି ସୁଖ ଚାହୁଁଛି, ଯେହେତୁ ସେବା ନାହିଁ କିଛି ସୁଖ ମିଳୁନି, ସେ ଖୋଜି ବୁଲି ଡୁଏଲିଂ କରିବ କୋଉଠି ଅଛି ସୁଖ, କାରଣ ଇନ୍ଦ୍ରିୟ ମାନେ ସବୁବେଳେ ଗୋଟେ ଜିନିଷରେ ସର୍ଚିଂ କରୁଛନ୍ତି, କଣ ତାଙ୍କର ସୁଖ ଦରକାର, ଆଖିର ସୁଖ ଦରକାର, କାନର ସୁଖ ଦରକାର, ନାକର ସୁଖ ଦରକାର, ସମସ୍ତଙ୍କର ସୁଖ ଦରକାର। ତେଣୁ ତାଙ୍କୁ ଆମେ ଭୌତିକ ସୁଖ ଦବା ନହେଲେ ଆଧ୍ୟାତ୍ମିକ, ସେ ଯଦି ଆଧ୍ୟାତ୍ମିକ ସୁଖ ନ ପାଇଲେ, ଭଜନ କୀର୍ତ୍ତନ ଭଗବାନଙ୍କ ଦର୍ଶନ ସେବାରୁ ସୁଖ ନ ପାଇଲେ ସେ କୁଆଡେ ଯିବେ, ବିଷୟ ସୁଖ ସେ ବସିକି ରହିବେନି। ସେ କେବେ ଇନ୍ଦ୍ରମାନଙ୍କୁ କାହା ସହିତ ତୁଳନା କରାଯାଇଛି, ଅଶ୍ୱ ସହିତ, ପୁରା ଅସଂଯତ ଘୋଡ଼ା। ଘୋଡ଼ା କଣ କରିବାକୁ ପଡିବ, ସବୁବେଳେ ଲଗାମ ଲଗେ, ଖାଲି ଲଗାମ ଲଗେଇଲେ ହବନି, ଲଗାମ ଲଗେଇଥିବେ ଯଦି ଦୌଡ଼ିକି ଢିଲା କଲେ ସେ ଦେଖିବେ ସେଇଥିରେ ଚୋବଉଥିବ। ଘୋଡ଼ାକୁ ଦେଖିଛନ୍ତି ନା, ଲଗାମ ଲାଗିଥିବା ପାଟିରେ ଯେତେ ନଟ ଟାଣିକି ରଖିଥିବ ସେଇଥିରେ ସେ ମୁଣ୍ଡକୁ ଟେକିକି ପାଟେ ପଳେଇବ, ସେଥିରେ ଚୋବଉଥିବ, ସେ କେତେବେଳେ ବସିବନି, ତାକୁ ତାର ଏନର୍ଜି ବହୁତ ନା, ଶକ୍ତି ବହୁତ ନା, ସେ କେବେ ବସିବନି। ସେଥିପାଇଁ ଯେତେବେଳେ ଘୋଡ଼ା ମାଲିକର କିଛି କାମ ନାହିଁ, ସେ ଖାଲି ତା ପିଠରେ ବସିକି ଦୌଡ଼ିବ, କାରଣ କିଛି ଦିନ ଯଦି ତାକୁ ନ ଦୌଡ଼ିଲା, ଯେତେବେଳେ କାମ ପଡିବ ଘୋଡ଼ା ତାକୁ ଟେକିକି ଫୋପାଡ଼ ଦେବ, କାରଣ ତାର ଏନର୍ଜି ଏତେ ହେଇଗଲାଣି, ଶକ୍ତି ଏତେ ହେଇଗଲାଣି, ସେତେବେଳେ ତା କଥା ଆଉ ଶୁଣିବନି। ସେଭଳିଆ ଇନ୍ଦ୍ରିୟ ମାନେ ଏଇଭଳିଆ, ଇନ୍ଦ୍ରିୟମାନଙ୍କୁ ଆମେ ଯଦି ରେଷ୍ଟ ଦବା, ଆମେ ଯେତିକି ପାରମାର୍ଥିକ ଉନ୍ନତି କରିକି ଯଦି ଟେଷ୍ଟ ପାଇଛେ, ସେ ସବୁ ସବୁ ନେଇ ପଳେଇବେ, ପୁଣି ସେ ଘୋଡ଼ା ଭଳିଆ ଉଠେଇ ତୁମକୁ ଫୋପାଡ଼ିବେ, ଯାହା ଯାହା କିଛି କରିଥିବେ ସବୁ ଉଠେଇ ଫୋପାଡ଼ିଦେବେ, ପୁଣି ବିଶ୍ୱ ଆଡ଼କୁ ଧାଇଁବେ। ତାଙ୍କ ଉପରେ ସବୁବେଳେ ଲଗାମ ଲଗେଇ ରଖିବାର ଅଛି, ସବୁବେଳେ ଏନଗେଜମେଣ୍ଟ, ସବୁବେଳେ ପୁରା ଫୁଲ ଏନଗେଜମେଣ୍ଟ ଥିବ, ନିଯୁକ୍ତ ଥିବ ସେବାରେ। ବ୍ରହ୍ମଚାରୀ ଜୀବନ ଏଇଟା ସବୁଠୁ ସେଫ୍ ଜୀବନ, ଯଦି ସବୁବେଳେ ବିଜି ସେବା, ସେବା ଜପ, ସେବା ଜପ, ସେବା ଜପ, ପଢା ବାସ, ନହେଲେ ମନର କାମ ହେଲେ ସେ ଖୋଜି ଖୋଜି ବୁଲିବ କୋଉଠି ଅଛି କଣ, ଆଉ ବିଶେଷ କରି କଣ ଖୋଜିବ, ସମ୍ବନ୍ଧ ଖୋଜିବ। ଯଦି ଭଗବାନଙ୍କ ସହିତ ସାଧୁ ଜୀବନରେ ଆମେ ସମ୍ବନ୍ଧ ସ୍ଥାପନ ନ କରିପାରିଲେ, ବୈଷ୍ଣବମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିପାରିଲେ, ମନ ଚାହିଁବ କାହା ନା ମଠରେ ରହିଥିଲେ ବି ସେ ଗୋଟେ ଏଷ୍ଟାବ୍ଲିଶ କରିଦେବ ରିଲେସନ। କେତେ ଭକ୍ତ ଅଛନ୍ତି ସେ ତାଙ୍କର ଧରମା କରିଦେଇଥିବେ, ଯିବା ଆଜି ଆଜି ମଠରେ ଭଲ ପ୍ରସାଦ ହେଇନି, ଚାଲ ଯିବା ତାଙ୍କ ମାତାଜୀ ଆମେ ଯାଉ ତୁମ ଘର ଆଡ଼େ, ଆଉ ଘର ଆଡ଼େ ପ୍ରଭୁ ଆସିବେ ମାନେ କଣ ଦରକାର, ପ୍ରସାଦ ଦରକାର, ଆଜି ପ୍ରସାଦଟା ଭଲ ହେଇନି ମୋ ଆଶ୍ରମରେ, ଚାଲିଯିବେ ସେ। କାରଣ ଜୀବର ସେ ଯୋଉଠି ନା ଯୋଉଠି ଗୋଟେ ସମ୍ବନ୍ଧ ସ୍ଥାପନ କରିବ, ତାକୁ ସୁଖ ଦରକାର। ଆପଣଙ୍କ ସହିତ ମୋ ରିଲେସନ ନହେଲେ ମୁଁ ଟେଷ୍ଟ କେମିତି ପାଇବି, ଭଦ୍ରକ ବଜାରରେ ହଜାର ଲୋକ ଯାଉଛନ୍ତି, ଆମେ କାହା ସାଙ୍ଗ କଥାବାର୍ତ୍ତା କରୁଛେ, ତାଙ୍କ ସହିତ ଆମର କିଛି ସମ୍ପର୍କ ଅଛି, କିନ୍ତୁ ଯେତେବେଳେ ରିଲେସନ ହେଇ ଦେଖିଦେଉଛେ ତାକୁ ପଚାରୁଛି, ଭାଇ ତୁମେ କିଏ ନା, ତୁମେ ଭଲ ଅଛ ନା, ସେଇଠୁ ଆସିବ ସୁଖ ଦୁଃଖ। କିନ୍ତୁ ଜୀବ ସବୁବେଳେ ଚାହିଁବ ସମ୍ପର୍କ ସ୍ଥାପନ କରିବା ପାଇଁ, କିନ୍ତୁ ବ୍ରହ୍ମଚାରୀ ଜୀବନର ପ୍ରଥମ ଜିନିଷ ହେଲା ସେ ଗୋଟେ ଏଷ୍ଟାବ୍ଲିଶ ରିଲେସନ ଏଷ୍ଟାବ୍ଲିଶ କରିବ ଭଗବାନଙ୍କ ସହିତ, ଦାସ ଭାବରେ ମୁଁ ହେଉଛି ଭଗବାନଙ୍କର ଦାସ, ମୁଁ ସବୁ ମନ୍ଦିର ପରିଷ୍କାର ରହିବ, ଠାକୁରଙ୍କର ବସ୍ତୁ ସବୁ ପରିଷ୍କାର ରହିବ। ତାର ଦାସ ବେଳେ ସବୁବେଳେ 24 ଘଣ୍ଟା ଲାଗିଥିବ, ଏଇଠି ହେଇ ଅପରିଷ୍କାର ପଡିକି ରହିଛି, ଏଠି ସବୁ ହେଇ ପଡି ରହିଛି, ତ ସେ ଦେଖିଥାଏ ଆରେ ଏଇଟା ଅପରିଷ୍କାର ଠାକୁରଙ୍କ ଜାଗା, ଉଠା ଉଠା ମୋର ମାଲିକ ଜାଗା ଏଟା। 24 ଘଣ୍ଟା ତ କହିଲେ ସେବା କରିବନି ବ୍ରହ୍ମଚାରୀ, ବ୍ରହ୍ମଚାରୀ କି କହିଲେ ସେବା ଯିଏ କରୁଛି ଯୋଉ ବ୍ରହ୍ମଚାରୀ, ସେ 3 ନମ୍ବର ବ୍ରହ୍ମଚାରୀ, କହିଲା ପରେ ଯିଏ କରୁଛି ସେ 3 ନମ୍ବରରେ। 1 ନମ୍ବର ବ୍ରହ୍ମଚାରୀ କହିବାକୁ ପଡେ ନା, ସେ ଆଗରୁ ସବୁ କରିଦେଇଥିବ, ଏଇଟା ଅପରିଷ୍କାର ଜିନିଷ, ଏଠି ଏଇଟା କରିବାକୁ ପଡିବ, ସେଟା ସେଟା କରିବାକୁ ପଡିବ, ସବୁବେଳେ ବିଚାର କରିକି ନିଜେ ନିଜେ ଏନଗେଜମେଣ୍ଟ ନେଇଯାଉଥିବ, ତାହେଲେ ସେ ବଞ୍ଚିଯିବ ଜୀବନରେ, ତାର ମନ କେବେ ଆଉ କୁଆଡେ ଯିବନି। ନଚେତ ମନ ଏଭଳି ଏକ ବସ୍ତୁ, ସେ ନିଶ୍ଚିତ ଭାବରେ ଖୋଜିବ, ଖୋଜିବା ଭିତରେ ତାର ବସ୍ତୁ କଣ, ସ୍ତ୍ରୀ ସବୁବେଳେ ଖୋଜିବ ପୁରୁଷକୁ, ପୁରୁଷ ସବୁବେଳେ ଖୋଜିବ ସ୍ତ୍ରୀ, କାରଣ ଅନାଦି କାଳରୁ ଏଇ ଦିଜଣଙ୍କର ଖୋଜାଖୋଜି ଚାଲିଛି, ଅନାଦି କାଳରୁ, ଏଇ ଶରୀର ନୁହେଁ, ଏଇ ଶରୀର ବର୍ତ୍ତମାନ ପୁରୁଷ ଶରୀରଟା ଗୋଟେ ମିଳିଯାଇଛି, ଇଏ ଖୋଜିବ ୟାର ବିପରୀତ ଜିନିଷ, ନାରୀ କୋଉଠି ଅଛି, ଆଉ ନାରୀ ଶରୀର ଯିଏ ଅଛି ସିଏ ଖୋଜୁଛନ୍ତି ମୋର ଭୋଗବସ୍ତୁ ପୁରୁଷ କୋଉଠି ଅଛି। ତେଣୁ ଏଇ ଦିଜଣଙ୍କର ଖୋଜାଖୋଜିକୁ ଭୁଲିବା ପାଇଁ ହିଁ ଜଣେ ଭଗବାନଙ୍କ ସେବାରେ ଲାଗିବ। ଏବଂ ନାରଦ ମୁନି ଇଏ ହଉଛି ବ୍ରହ୍ମ 5 ବର୍ଷରୁ 25 ବର୍ଷ ଜଣେ ବ୍ରହ୍ମଚାରୀ ଜୀବନ ରହିଲା ବେଳେ ଏଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ କହୁଛନ୍ତି। ମଗୃହସ୍ତ ବୃହତ ବ୍ରତଃ ଇନ୍ଦ୍ରିୟାଣି ପ୍ରମାଥିନି हरन्त्यपि जतिर्मनः, बहुत सुंदर। जे ब्रह्मचारी हेबे, ब्रह्मचारी हुवंतु बा न हुवंतु, किंतु 5 वर्षरु 25 वर्ष हमचे कंपलसरी, जद्वारा इंद्रिय मानंकु से पूरा भोग दे नथिबे, संयम रखिथिबे। वर्जयेत प्रमदा गाथा, प्रमदा माने नारी, वर्जयेत प्रमदा गाथा, प्रमदा गाथा केबे हेले गाइबेन। प्रमदा गाथा माने कौन? स्त्री मानंकर विषय रे चर्चा, केबे स्त्री मानंक विषय रे चर्चा करिवे? ब्रह्मचारी एटा काम नै, से माता जेमतिका से एमतिका से एमतिका से एमतिका ड्रेस पिंजुन से एमतिका चालुचन, एगुडो किछि आलोचनार विषय नै साधु मानंकर। वर्जयेत, वर्जयेत प्रमदा गाथा, किए केवल गोटी जन को दि जाए से स्त्री विषय कथबार्ता कर गृहस्थ, सी पी ता स्त्री विषय कह छुआ पा विषय कह पर स्त्री विषय भी कहीपर। वर्जयेत प्रमदा गाथा मगृहस्थम बृहत व्रतम, जे गृहस्थ नुहे बृहत व्रत ब्रह्मचारी धर, जे बिवाह हबनी बानप्रस्थ सन्यासी ब्रह्मचारी, ये तीन जन के प्रमदा गाथा कहे। प्रमदा गाथा मान नारी मान सहित कभी वार्तालाप करे, सहित जी आवश्यक से कथबार्ता करे। नारी मान नथिले परस्पर भितर भी नारी चर्चा करे, प्रमदा गाथा को कह जाए। आ जो फिल्म गीत शुणा ये भी प्रमदा गाथा, ये कौन अच्छे गोटे पुरुष स्त्री कौन से थटा परिहास होती गीत होटा शुणुचे, एटा प्रमदा गाथा। जे ब्रह्मचारी से कदापि गीत शुणवनि, किंबा परस्पर भितर नारी नथिला बेले तांकर गुण को स्मरण करके गोटे आलोचना करिवनि, से माताजी एमतिया से एमती कहते एमती कहते प्रमदा गाथा। एने इंद्रिय मैंने बहु जन्म रु ये भोग कर यही जन्म सुजोग मिलला मैंने पुणी से भावना चल आस आमर काम है भूलवा धीरे धीरे आम जीवन के आसक्ति न आसु ये वस्तु तेनालीत प्रमदा गाथा मगृहस्थम बृहत व्रतम। बृहत व्रत ब्रह्मचारी जो मैंने संपूर्ण जीवन वैवाहिक जीवन को त्याग करेंगे से मैंने के प्रमदा गाथा गाइबे। से चैतन्य महाप्रभु केवे स्त्री शब्द कहते, चैतन्य महाप्रभु केवे स्त्री कहेनि नारी कहेनि, जोशित कहे प्रमदा कहे नारी शब्द ना भी। महाप्रभु एत स्ट्रिक्ट थे कई कौन से नारी आस प्रणाम कर दूर रू प्रणाम कर वार्तालाप कर छाड़ सन्यासी ना, महाप्रभु बहुत स्ट्रिक्ट एपरिक माँ बयस जो मैंने से मैंने दूर प्रणाम करिए। सेवक केवल कह महाप्रभु से मालिनी प्रणाम कर महाप्रभु प्रणाम करिए पाखक आसपर से जीवन पुरुष बिवाह हो बा न हो जो ब्रह्मचारी रो गृहस्थ रो ता जीवन लक्ष्य रमती मोर आसक्ति विषय प्रति न आसु ताप भागवत सब शिक्षा दौर जो भागवत आप पढ़े कश्यप ऋषि कथा पढ़े कश्यप ऋषि पाखर ही सृष्टि सब जीव आस देवता मैंने निकट रस दानव मैने निकट रस असुर मैने समस्त निकट रस दीति निकट रस दैत्य मैने अदिति निकट रस आदित्य देवता मैं से गृहस्थ तर अर्धार्धिक समय केवल भजन में जाऊ बहुत स्त्री स्त्री मान को जहां जोगाड़ पत्र देदेवे पलैबे सीधा जाए आश्रम बस भजन लगे कारण जड़े बह पाला गोटे लाइसेंस मिलला भोग करने नुहे सी भी जीवन सारा सेमती पड़ थोड़ा घर भितर सी बाहरी पारे समस्ती लक्ष्य है कमती आत्मचेतनाटा जाग्रत कर शरीर धर्म उद्धार पाए। यदि प्रमदा गाथा नारी मान गाथा गान कले ब्रह्मचर्य अंग नुहे ब्रह्मचर्य अष्टांगे नह ब्रह्मचारी आठटा अंग ब्रह्मचर्य जी पालन करे ब्रह्मचर्य सीधे समय ब्रह्मचर्य अष्टांगे न ब्रह्मचर्य आठ प्रकार कण कण कीर्तनम स्मरणम केली प्रेक्षणम गुह्यभाषणम। कीर्तनम गोटे नारी विषय राग पूर्वक कीर्तनम ब्रह्मचारी धर्म ये ब्रह्मचर्य नष्ट हला कण ना कीर्तनम राग पूर्वक कीर्तनम आसक्ति है कीर्तन करिया कीर्तन माने से विषय को आलोचना करिया गोटे स्त्री रो रूप को तार गुण को आम आलोचना करिया तीन चार जन बस जाए आलोचना करिया एला कीर्तन हरि हरे कृष्ण नाम कीर्तन न करके ये कीर्तन करिया ये गला केबे नारी विषय किसी आलोचना करा जीवनी ये ब्रह्मचारी धर्म नहीं आ मोबाइल फोन ले भी केबे सुना जीवनी ये सब जिनिस मोबाइल ले आपण आजकल कौन से देखो ना जिते पुरुष पिला कौन से रखी पारे ये मोबाइल रखुच कौन तक कह कस्टमर केयर ना कौन कस्टमर को से केयर कर जत्न नब से किए रही कौन से पुआ पा रही पूरा सब से कौट गोटे दिन थी थी कहीं ना भरी करें कि छुट्टी नहीं थी भरी हो रखा जाए से एक्सट्रा सब झील पा रखाई कहीं रखा जान सब पुरुष पिला पढ़े कथ से जहाँ कह आज्ञा आपर चार्ज सरगला इतनी चार्ज कर से एमती कह ये कह पांच टाँग बोधे अधिका मिले मत पकईदेवि सब जगह देखिए रखा जा प्रमोद आगा था जो किए मोबाइल तुम आस फोन तुम देखी मिस कल गोटे आसो कौन कौन आस झी पा कथ कह तेणु जीवन ब्रह्मचार्य जो अष्टांग भितर गोटे हूँ कीर्तनम तक विषय किसी कहे विषय राग पूर्वक आसक्ति पूर्वक किसी कथबार्ता है ब्रह्मचर्य व्रत नुहे कारण तुम्हें कहला मात्र तुम मन भितर से भावना गुडा सब आस कीर्तनम स्मरणम राग पूर्वक आसक्ति पूर्वक गुण गुडाक चिंता करे से माताजी एमती हसुले से ये कथ कहते कहीं नए कि तुम्हें सेटा स्मरण कर ये भी ब्रह्मचार्य धर्म नुह केली राग पूर्वक हास परिहास रहस्य एकांत आगुरु कौन आगुरु गोटे संपर्क स्थापन करा के कष्ट थिला आगुरु कौन एक केस रे जो केस रे भी बाप पु को चिठी लिखुला कौन चिठी आ गोटे चिठी जाऊला से चिठी केत दिन पर पहुंच सप्ताह दि सप्ताह अच्छी पुणे आड्रेस भूल हो गले सी गला फेरीगला पुणी ना पोस्टाल वाला जी कड़े रखीदेला सी भी चलीगला बर्तमान एमती का अच्छे के फेल हवार ना कि ए मोबाइल फोन लगे आउ गए मोबाइल फोन लगे निश्चित रिलेसन हो संपर्क सांगे सांगे स्थापन कर जगत सहित कि भगवान सहित पूरा भूली गल बर्तमान एमती माया कर दे सांगे सांगे जहा सांगे ना जहा सांगे तुम संबंध रखिपार भगवान सांगे संपर्क रखा बहुत कष्ट बर्तमान जहा सांगे संपर्क रखा चाहिए सांगे सांगे मोबाइल प्रभु तक फोन दल मन आप चाहिए बर्तमान कुआड़ कुआड़ मोबाइल नंबर आने पर सब आनी पारे फोन करदे पचार भाई ता नंबर टा कौटी अच्छे सीता आप कौट अजा बंधुर फोन नहीं आस तेणु स्मरण भगवान को स्मरण करा दरकार अलग समय नारी मान चिंता रूप गुण एगुड़ी स्मरण करा उचित ना कि जदि आम सब कीर्तन करवा से विषय कथबासा हवा माइंड जो भैकांट पाइब सांगे सांगे चिंता कर माताजी या कहते फोन लगे द सांग सांग मन केवल बेकांड बसवन ना स्मरण कर सांग सांग आठटा जिनस हूँ ब्रह्मचर्य अंगर हानि स्मरणम कीर्तनम स्मरणम केली थट्टा परिहास केवनि केवल गृहस्थ तार स्त्री सहित हम पर स्त्री सहित भी हो प्रेक्षणम राग पूर्वक ईक्षणम देखा माता जो आसुच्चे आम आखिर अंध हो जुआ जी देखिए जो नारी आस प्रेक्षणम कह गला प्रकृष्ट रूपे ईक्षण राग पूर्वक ईक्षण आसक्ति चाहिए ना साधु जीवन ब्रह्मचारी जीवन धर्म है समस्त पाद को चाहिए
ସବୁବେଳେ ପାଦକୁ ଚାହିଁବେ, ଯାହା ସାଙ୍ଗରେ କଥାବାର୍ତ୍ତା କରି ତାଙ୍କର ମୁଖକୁ ଚାହିଁ କଥାବାର୍ତ୍ତା କରିବେ। ଯଦି ସେ କିଛି କହୁଛନ୍ତି ପାଦକୁ ଚୁପଚାପ ମୁହଁକୁ ତଳୁ କରିକି ଶୁଣିବେ, ମୁଖକୁ ଚାହିଁବେ। ପ୍ରେକ୍ଷଣ ଆଉ ଗୁହ୍ୟ ଭାଷଣ, ଗୁହ୍ୟ ଭାଷଣ ବ୍ରହ୍ମଚାରୀ ନାରୀମାନଙ୍କ ସହିତ ଗୁହ୍ୟ ଭାଷଣ ଏକାନ୍ତରେ ଇଣ୍ଟିମେସି ଟକ୍ ଯାକୁ ଇଂଲିଶରେ କୁହାଯାଏ, ସେ ମୋର ଅତି ନିଜର ଏହା ଭାବିକି ତାଙ୍କୁ କଥାବାର୍ତ୍ତା କରିବ, ଏ ବି ବ୍ରହ୍ମଚାରୀର ଧର୍ମ ନୁହେଁ। ଇଣ୍ଟିମେସି ଟକ୍ ମାନେ ଅତି କ'ଣ କହିବା, ନିଜର ସ୍ୱଜ୍ଞାତି, ମୋ ଇଏ ବନ୍ଧୁ ଇଏ ମୋତେ ସାହାଯ୍ୟ କରିବ, ଇଣ୍ଟିମେସି ଟକ୍ ନାହିଁ, ନିଜର ଭାବି କେବେ କଥାବାର୍ତ୍ତା କରିପାରିବେ, ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରା ହବ। ଗୁହ୍ୟ ଭାଷଣ ଆଉ ସଂକଳ୍ପ, ସ୍ତ୍ରୀ ଆଦି ବିଷୟ ଦୃଢ ଇଚ୍ଛା ବିଶେଷମ ଇଦମେ ଅସ୍ତିହି, ମନ ଭିତରେ ସଂକଳ୍ପ ଆଣିବା, ଏ ଏ ମାତାଜୀଙ୍କ ସହିତ ମୁଁ କଥାବାର୍ତ୍ତା ହେବି, ଇଏ ମୋତେ ଭଲ ପାଆନ୍ତୁ, ଇଏ ମୋତେ ନିଜର କରନ୍ତୁ, ଏଭଳି ମନ ଭିତରେ ଯେଉଁ ସଂକଳ୍ପ ଗୁଡ଼ିକ ଏଇଟା ବି ବ୍ରହ୍ମଚର୍ଯ୍ୟର ହଙ୍ଗ ହାନି। ଆମର ଆମ ପ୍ରତି ସମସ୍ତଙ୍କର ପରଦାରାସୁ ମାତୃବତ୍, ସମସ୍ତଙ୍କୁ ମା ଭଳି ଦୃଷ୍ଟି, ଏବଂ ଯେତେ ଶୀଘ୍ର ପାରିବେ ତାଙ୍କ ସହିତ ବିଜନେସ୍ ଫିନିଶ, 1 minutes ଆର୍ 2 minutes, ବେଶୀ କଥାବାର୍ତ୍ତା ନାହିଁ। ଆଉ ତ୍ୟାଗୀ ଲୋକମାନେ କେବେ ଚାହିଁବେନି ମୁଁ ତାଙ୍କ ସାଙ୍ଗରେ ଡାଇରେକ୍ଟ କଥାବାର୍ତ୍ତା କରିବି, ଯଦି କୌଣସି ମାତାଜୀ କହିବେ ମୁଁ ପ୍ରଭୁଙ୍କୁ ହଁ ଭେଟିବି, ଠିକ ଅଛି, ଆପଣ ଏକୁଟି ଆସିପାରିବେନି, ଆପଣଙ୍କ ପ୍ରଭୁଙ୍କୁ ଧରିକି ଆସିବେ। କିମ୍ବା ଯଦି ମ୍ୟାରେଜ୍ କରିନି, ବିବାହ ହେଇନି କୌଣସି ନାରୀ, ସେ ଝିଅ ପିଲା ଅଛି, ତୁମେ ଏକୁଟି ଆସିପାରିବେନି, ଆଉ ଜଣେ ବୟସ୍କ ନାରୀକୁ ଧରିକି ଆସିବ, ଏକାକି ସଲିଟାରି ପ୍ଲେସ୍ରେ କଥା ହେବା ନାହିଁ। ଭକ୍ତି ସିଦ୍ଧାନ୍ତ ସୁଶୋର ଠାକୁର ପ୍ରଭୁବାଜୀ ମହାରାଜ ଏପରିକି ମା ବୟସର ଲୋକଙ୍କୁ ବି ଆଲାଉ କରୁନଥିଲେ କଥାବାର୍ତ୍ତା କରିବା ପାଇଁ, ପ୍ରାଇଭେସି ଟକ୍ କିଛି ନାହିଁ। ବହୁତ ମାତାମାନେ ପଚାରନ୍ତି ପ୍ରଭୁ ମୁଁ ଏକା ଆପଣଙ୍କ ସାଙ୍ଗରେ ଏକାକିରେ କଥା, ଏକାକି କଥା କିଛି ନାହିଁ, ଯାହା ପଚାରିବାର ଅଛି ସଭା ଭିତରେ ପଚାରିବାକୁ ପଡ଼ିବ, ଏ ବୈଦିକ ଧର୍ମ। ଏକାକି କଥାବାର୍ତ୍ତା ହେବାକୁ ହେଲେ ତୁମକୁ ସାଙ୍ଗରେ କାହାକୁ ମା ବୟସର ଲୋକଙ୍କୁ ନେବାକୁ ପଡ଼ିବ, ଜଣେ ସ୍ୱାମୀଙ୍କୁ ନେବାକୁ ପଡ଼ିବ, ଯଦିଓ ତାଙ୍କର କିଛି ଖରାପ ମନୋଭାବ ନଥାଇପାରେ, କିନ୍ତୁ ସାଧୁ ପାଇଁ ଏଇଟା ହେଉଛି ବିପଦ। ସଂକଳ୍ପ ଅଧ୍ୟବ୍ୟସ୍ୟାୟଶ୍ଚ ଅନୟା ରମୟତି ନିଶ୍ଚୟ, ମୁଁ ନିଶ୍ଚିତ ତା ସହିତ ସମ୍ପର୍କ ସ୍ଥାପନ କରିବି, ଡିଟର୍ମିନେସନ କର। ବ୍ରହ୍ମଚାରୀ ଜୀବନରେ ଇଏ ହେଉଛି ବ୍ରହ୍ମଚାରୀ ଅଙ୍ଗର ହାନି। ଆଉ କ୍ରିୟା ନିବୃତ୍ତି ପୁରା ଇନଭଲ୍ଭଡ୍ ହ, ଥଟା ପରିହାସ ଭଲ ମନ୍ଦ ସ୍ପର୍ଶ ସଂଳାପ ଏଗୁଡ଼ିକ ସବୁ ବ୍ରହ୍ମଚାରୀ ଅଙ୍ଗର ହଙ୍ଗ। ବିବାହ ପୂର୍ବରୁ କଦାପି ଏସବୁ କର୍ମ କରିବା ଉଚିତ ନୁହେଁ, ନାରଦ ମୁନି ଏଗୁଡ଼ା ଶିଖଉଛନ୍ତି, ଆଉ ବିଶେଷ କରି ତ ବ୍ରହ୍ମଚାରୀ ବୃହତ୍ପ୍ରତ ବ୍ରହ୍ମଚାରୀ। ଆଉ ଯଦି କେହି ସାଧୁ ହେବା ପାଇଁ ଇଚ୍ଛା କରୁଛି, ସେ ସବୁ ସମୟରେ ଚୈତନ୍ୟ ମହାପ୍ରଭୁଙ୍କ କଥା ମନେ ରଖିବା ଦରକାର। ଚୈତନ୍ୟ ମହାପ୍ରଭୁ କେତେ ଷ୍ଟ୍ରିକ୍ଟ ଥିଲେ, ଜଗଦାନନ୍ଦ ପଣ୍ଡିତ ସେ କଥା ଶିଖିଛନ୍ତି, ଯଦି ଚାହ ପ୍ରଣୟ ରାକିତେ ଗୌରାଙ୍ଗେର ସନେ, ଯଦି ଚାହ ପ୍ରଣୟ ରାକିତେ ଗୌରାଙ୍ଗେର ସନେ, ଛୋଟ ହରି ଦାସ କଥା ଥାକେ ଯେ ନମନେ, ସୋପନେ ନା କର ଭାଇ ସ୍ତ୍ରୀ ସମ୍ଭାଷଣ, ସୋପନେ ନା କର ଭାଇ ସ୍ତ୍ରୀ ସମ୍ଭାଷଣ, ଗୃହେ ସ୍ତ୍ରୀ ଛାଡ଼ିଆ ଭାଇ ଆସିଅଛ ବନ, ଗୃହେ ସ୍ତ୍ରୀ ଆସିଅଛ ବନ। ଆଶ୍ରମବାସୀ ମାନେ ବନବାସ, ବନରେ ଯେମିତି ଜଣେ ବନକୁ ଯାଏ, ସେଠି ବାଘ ଭାଲୁ ଫଳ ମୂଳ ଏମାନେ ହେଲେ ତାର, ବାଘ ଭାଲୁ ହେଲେ ତାର ବନ୍ଧୁ, ଫଳମୂଳ ହେଲେ ତାର ଆହାର, ବୃକ୍ଷମାନଙ୍କ ସହିତ ସେ ତାର ସେଠି ରହିଲା, ଆଉ ସେଠି କେହି ନାହାନ୍ତି, ସେଠି ସ୍ତ୍ରୀ ନାହିଁ। ଜଗଦାନନ୍ଦ ପଣ୍ଡିତ ମହାପ୍ରଭୁଙ୍କର ପାର୍ଷଦ କହୁଛନ୍ତି, ବ୍ରହ୍ମଚାରୀମାନଙ୍କୁ ସାଧୁମାନଙ୍କୁ ସତର୍କ କରୁଛନ୍ତି, ଯଦି ଚୈତନ୍ୟ ମହାପ୍ରଭୁଙ୍କ ସାଙ୍ଗରେ ପ୍ରେମ ରଖିବା ପାଇଁ ଚାହୁଁଛ, ମହାପ୍ରଭୁଙ୍କୁ ଭକ୍ତି କରିବା ପାଇଁ ଚାହୁଁଛ, ତାହେଲେ ସବୁବେଳେ ମନେ ରଖ ଛୋଟ ହରିଦାସ କଥା। ଛୋଟ ହରିଦାସକୁ ମହାପ୍ରଭୁ କଣ କରିଥିଲେ? ଛୋଟ ହରିଦାସ ବ୍ରହ୍ମଚାରୀ ଥିଲେ, ଭାରି ସୁନ୍ଦର କୀର୍ତ୍ତନ ଗାଆନ୍ତି, ଭାରି କୀର୍ତ୍ତନିଆ, ମହାପ୍ରଭୁ ଭାରି ଖୁସି ହୁଅନ୍ତି। କିନ୍ତୁ ମହାପ୍ରଭୁଙ୍କର ସେବକ, ତାଙ୍କ ଯିଏ ରୋଷେଇ କରନ୍ତି ମହାପ୍ରଭୁଙ୍କର, ମହାପ୍ରଭୁଙ୍କ ରୋଷେଇ ନାଁ ହେଲା ଭଗବାନ ଆଚାର୍ଯ୍ୟ। ଭଗବାନ ଆଚାର୍ଯ୍ୟ ଦିନେ କହିଲେ ଛୋଟ ହରିଦାସ, ସେ ବ୍ରହ୍ମଚାରୀ ଥିଲେ, କହିଲେ ଛୋଟ ହରିଦାସ ତୁମେ ଟିକେ ଯାଅ, ଭଲ ଶାଲ୍ୟ ଅର୍ଣ୍ଣ, ଶାଲ୍ୟ ଅର୍ଣ୍ଣ ମାନେ କଣ ଆମର କହୁଛନ୍ତି ଓଡ଼ିଆରେ, ଶାଳିଧାନର ଅର୍ଣ୍ଣ ମାନେ ବାସୁମତୀ ଚାଉଳ ଭଳି, ଭଲ ଚାଉଳ ଆଣିବ ମହାପ୍ରଭୁଙ୍କ ପାଇଁ, ଟିକେ କ୍ଷୀରି କରିବା, ରୋଷେଇ କରିବା, ଅର୍ଣ୍ଣ କରିବା। ତେଣୁ ବ୍ରହ୍ମଚାରୀ ଯଦି କୁହାଯିବ ଭଲ ଚାଉଳ ଆଣ, ସେ କୁଆଡ଼େ ଯିବେ? ଭକ୍ତ ଘରକୁ ଯିବେ ନା। ତେଣୁ ଛୋଟ ହରିଦାସ କଣ କଲେ, ବ୍ରହ୍ମଚାରୀ ଥିଲେ, ସେ ଚାଲିଗଲେ କାହା ପାଖକୁ ନା, ଶିଖିମାଇତିଙ୍କର ଭଉଣୀ ଜଣେ ଥିଲେ, ଶିଖିମାଇତି ମହାପ୍ରଭୁଙ୍କର ଭକ୍ତ, ମହାପ୍ରଭୁଙ୍କର 3.5 ଜଣ ପ୍ରିୟ ଭକ୍ତ ଭିତରୁ ସିଏ ହେଉଛନ୍ତି ଜଣେ ଭକ୍ତ, ପ୍ରିୟ ଭକ୍ତ। ତାଙ୍କର ଜଣେ ଭଉଣୀ ଅଛନ୍ତି, ତାଙ୍କ ନାଁ ମାଧବୀ ଦେବୀ ଦାସ, ସିଏ କେମିତି ହେଲେଣି, ପୁରା ବୃଦ୍ଧା ମାନେ ବୁଢ଼ୀମା ହେଇଗଲେଣି, ଯାହା କହନ୍ତି ମୁଣ୍ଡ ଲାଗିଲେଣି ତଳେ, ଏତେ ବୟସ୍କା। ତାଙ୍କରି ପାଖକୁ ଛୋଟ ହରିଦାସ ଗଲେ, କାହିଁ ଗଲେ, ଚାଉଳ ଟିକେ ଆଣିବେ, ମହାପ୍ରଭୁଙ୍କ ରୋଷେଇ ହେବ, ତାଙ୍କ ନିଜ ଇଚ୍ଛାରେ ଯାଇନାହାନ୍ତି, ପଠେଇଲେ କିଏ, ଋଷିଆ ଭଗବାନ ଆଚାର୍ଯ୍ୟ ବୟସ୍କ ଲୋକ, ସେ ପଠେଇଲେ ତୁମେ ଯା ମହାପ୍ରଭୁ ପାଇଁ ଭଲ ଚାଉଳ ଟିକେ ଆଣିବ, ଆଜି ଅର୍ଣ୍ଣଖଣ୍ଡେ ରୋଷେଇ କରିବା। ହରିଦାସ ଗଲେ, ମାଗିକି ଆଣିଲେ ମାଧବୀ ଦେବୀ ଦାସଙ୍କ ପାଖରୁ, ରୋଷେଇ ହେଇଗଲା, ଯେତେବେଳେ ପ୍ରସାଦ ମହାପ୍ରଭୁ ପାଇଲେ, ଧରିଦେଲେ ସାଙ୍ଗେ ସାଙ୍ଗେ ଜାଣିଦେଲେ, ମହାପ୍ରଭୁ କହିଲେ ଭଗବାନ ଆଜି ଏ ଚାଉଳ କୋଉଠୁ ଆସିଛି? ଆଜି ଚାଉଳ ଆସିଛି ମାଧବୀ ଦେବୀ ଦାସଙ୍କରୁ, କିଏ ଆଣିଛନ୍ତି ନା? ଛୋଟ ହରିଦାସ। ମହାପ୍ରଭୁ ପ୍ରସାଦ ପାଇ ଜାଣିଦେଲେ ସାଙ୍ଗେ ସାଙ୍ଗେ, କହିଲେ ଆଜିଠାରୁ ଛୋଟ ହରିଦାସକୁ ମୋ ପାଖକୁ ଆସିବା ବନ୍ଦ କରିଦେବ, ସେ ଆସିପାରିବେନି, ଆଜିଠାରୁ ମୋ ପାଖକୁ ସେ ଆସିପାରିବେନି। କାହିଁକି? ବ୍ରହ୍ମଚାରୀ ବୈରାଗୀ ହୟା କରେ ପ୍ରକୃତି ସମ୍ଭାଷଣ, ଦେଖିତେ ନା ପାରେ ଆମେ ତାହାର ବଦନ। ସେ ବୈରାଗୀ କାହିଁକି ପ୍ରକୃତି ସହିତ ସମ୍ଭାଷଣ କଲା? ପ୍ରକୃତି ମହାପ୍ରଭୁ ନାରୀ କହିବେନି, ସେ ବୈରାଗୀ ହେଇକି କାହିଁକି କଥାବାର୍ତ୍ତା କଲା ମହାପ୍ରଭୁ? ଏତେ ଷ୍ଟ୍ରିକ୍ଟ ଥିଲେ ଚୈତନ୍ୟ ମହାପ୍ରଭୁ। ବୈରାଗୀ ହୟା କରେ ପ୍ରକୃତି ସମ୍ଭାଷଣ, ନାରୀମାନଙ୍କ ସହିତ ସେ ସମ୍ଭାଷଣ କଲା, ପୁଣି ନାରୀମାନେ ସେ କଣ ବୃଦ୍ଧା, ପରମ ତପସ୍ୱୀ, ବହୁତ ଭଜନ କରନ୍ତି, ବୁଢ଼ୀମା, କିନ୍ତୁ ତାଙ୍କ ସହିତ କାହିଁକି ବାର୍ତ୍ତାଳାପ କଲା? ପଠେଇଛନ୍ତି ଭଗବାନ ଆଚାର୍ଯ୍ୟ, କାହିଁକି ଏତିକି କଥାବାର୍ତ୍ତା କଲା? ମହାପ୍ରଭୁ କହିଲେ ନା, ମହାପ୍ରଭୁଙ୍କ ପାଖକୁ ଯାଇ ସମସ୍ତେ ଅନୁରୋଧ କଲେ, ମହାପ୍ରଭୁ ଛୋଟ ହରିଦାସରେ କି ଦୋଷ ନାହିଁ, ତାକୁ ଭଗବାନ ଆଚାର୍ଯ୍ୟ ପଠେଇଛନ୍ତି, ଆପଣଙ୍କ ସେବା ପାଇଁ ପଠେଇଛନ୍ତି। ମହାପ୍ରଭୁ କହିଲେ ମୁଁ କୌଣସି କଥା ଶୁଣିବିନି, ସେ କାହିଁକି ନାରୀ ସହିତ ବାର୍ତ୍ତାଳାପ କରୁଛି, ଆଉ ଯଦି ମୋତେ ବେଶୀ କଥା କହିବ ତାହେଲେ ମୁଁ ଏଠୁ ଛାଡ଼ି ପଳେଇବି। ଭକ୍ତମାନେ ଆଉ ଭୟରେ କିଛି କହିଲେନି, ଛୋଟ ହରିଦାସ ଗୋଟେ ବର୍ଷ ପର୍ଯ୍ୟନ୍ତ ରହିଲେ ଅପେକ୍ଷା କରି, କାଳେ ମହାପ୍ରଭୁ ଟିକେ ଦୟାକରି ମୋତେ ଡାକିବେ। ମହାପ୍ରଭୁ ଟୋଟାଲ ଡାକିଲେ, କହିଲେ ନା ସେ ଆସିପାରିବେନି ମୋ ଦ୍ୱାରକୁ, ମୁଁ ଆଉ ତା ମୁହଁ ଦେଖିବି। ସେଠୁ ସେ ଚିନ୍ତା କଲେ, ଭଗବାନ ମୋତେ ଆଉ ଦେଖିବେନି, ମୋ କଥା ଶୁଣିବେନି, ମୋର ରହିକି ଲାଭ କ'ଣ ଅଛି, ପଳେଇଗଲେ। ସିଧା ଗଲେ ପ୍ରୟାଗରେ ଦେହ ତ୍ୟାଗ କଲେ, ପ୍ରୟାଗକୁ ଝାମ୍ପ ଦେଇକି ଶରୀରକୁ ତ୍ୟାଗ କଲେ ଜଳ ଭିତରକୁ, ଏ ଶରୀର ରଖିକି ଲାଭ କ'ଣ ଅଛି? ମହାପ୍ରଭୁ ଗୋଟେ କିଛି ଦିନ ପରେ ମହାପ୍ରଭୁ ପଚାରିଲେ କି ଛୋଟ ହରିଦାସ କାହିଁ, ମହାପ୍ରଭୁ ଜାଣିସାରିଲେ ଯେ ଆତ୍ମହତ୍ୟା କରିସାରିଲେଣି, ଦେହ ତ୍ୟାଗ କରିସାରିଲେ, କହିଲେ ମହାପ୍ରଭୁ ସିଏ ଆଉ ତ କାହିଁ ଦେଖାଯାଉନି, ସେ କୁଆଡ଼େ ଯାଇଛନ୍ତି। ମହାପ୍ରଭୁ କହିଲେ ଠିକ ଅଛି, ତା ନିଜ କର୍ମଫଳଟାକୁ ସେ ଭୋଗିଛି, ଭଲ ହେଇଛି, ଯିଏ ବିଷୟ ଯିଏ ପ୍ରକୃତି ସହିତ ସମ୍ଭାଷଣ କରେ ତାର ଗତି ହେଉଛି ଏହା। ମହାପ୍ରଭୁ ଏତେ ଷ୍ଟ୍ରିକ୍ଟ ଥିଲେ, କୌଣସି ନାରୀଙ୍କ ସହିତ ବାର୍ତ୍ତାଳାପ କରୁନଥିଲେ। ଛୋଟ ହରିଦାସ କେବଳ ବୃଦ୍ଧା ମାତା ସହିତ କଥାବାର୍ତ୍ତା କରୁଛନ୍ତି, ତାଙ୍କୁ ବର୍ଜନ କରିଦେଲେ, ସେଥିପାଇଁ ସେ ଏଇ କଥା କହୁଛନ୍ତି। ଯଦି ଚୈତନ୍ୟ ମହାପ୍ରଭୁ ତୁମେ ଭଲ ପାଇବା ପାଇଁ ଚାହୁଁଛ, ତାହେଲେ ଛୋଟ ହରିଦାସ କଥା ସବୁବେଳେ ମନରେ ରଖ ବ୍ରହ୍ମଚାରୀ। ଆମେ ତ ସେମିତି ଚଳିପାରିବିନି, ଆମେ ସମାଜରେ ରହୁଛେ, ଆମେ ପ୍ରଚାର ସଂସ୍ଥାରେ ରହିଛେ, ତେଣୁ ଆମେ କ'ଣ ସେମିତି ଚଳିପାରିବା? ତେଣୁ ଆମର ଯାବତ ଅର୍ଥ ବ୍ୟବହାରେ ସୁସ୍ତ୍ରୀ ସୁସ୍ତ୍ରୀ ନିର୍ଜିତ, ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରିବା, ଅନ୍ନେସେସରି ଟକ୍ କିଛି ନାହିଁ। ସେ ଚାହିଁବେ ଅଧିକା କଥା ହେବା ପାଇଁ, ଏଟା ନାରୀମାନଙ୍କର ସ୍ୱାଭାବିକ ସ୍ୱଭାବ। ସେ ଚାହିଁବେ ସବୁବେଳେ ଅଧିକା ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେବେ, ବ୍ରହ୍ମଚାରୀମାନଙ୍କ ସାଙ୍ଗେ। ପ୍ରଭୁ କେମିତି ଅଛନ୍ତି, ଭଲ ଅଛନ୍ତି ନା ନାହିଁ, ଆପଣ ଦେହ ଭଲ ଅଛି ନା ନାହିଁ, କେମିତି କୁଆଡ଼େ ଯାଇଥିଲେ, କ'ଣ ଏତେ କଥା ତୁମର କ'ଣ ଦରକାର, ତୁମର ଯାହା ଦରକାର ସେତିକି କଥାବାର୍ତ୍ତା କର। ତେଣୁ ତାଙ୍କୁ କହିଲେ ତୁମର ମନ ଦୁଃଖ ହବ, ଯେତିକି ଆବଶ୍ୟକ ମାତାଜୀ ମୋର ସେବା ଅଛି, କ'ଣ ଚାହୁଁଥିଲେ କି, ସାଙ୍ଗେ ସାଙ୍ଗେ ପଳେଇ ଆସିବ। ଦୋଷ ତାଙ୍କ ନିକଟରେ ନଥିଲେ ବି ଆମକୁ ନିଜେ ସତର୍କ ହେବାକୁ ପଡିବ। କରେଣ୍ଟରେ ଦୋଷ ନାହିଁ, କରେଣ୍ଟର ଦୋଷ ଅଛି, ତା ଧର୍ମ ହେଇ ଥଣ୍ଡା ଦଉଛି, ତାପରେ କ'ଣ ଦବ, ଆଲୋକ ଦଉଛି, ତାପରେ କ'ଣ ଦବ, ଗରମ ବି ଦବ, ହିଟର ଲଗେଇଦେଲେ, ସେ କୁଲର ହଉଛି ହିଟର ହଉଛି ନା। ଆମର କାମ ହେଲା ଆମେ କରେଣ୍ଟ ସହିତ ବ୍ୟବହାର କଲାବେଳେ ଟେଷ୍ଟର ଧରିକି ବ୍ୟବହାର କରିବା। ସେଟା ସଂସାରରେ ଭୁଲ କାରଣ ନାହିଁ, ଭଗବାନ ନାରୀ ସୃଷ୍ଟି କରି ଜଣେ ଚିନ୍ତା କରିଥାନ୍ତି, ଭଗବାନ ନାରୀ କାହିଁକି ସୃଷ୍ଟି କଲେ, ନାରୀ ଚିନ୍ତା କରିବ ଭଗବାନ ପୁରୁଷକୁ କାହିଁକି ସୃଷ୍ଟି କଲେ, ଯିଏ ଭକ୍ତିମତୀ ନାରୀ ତା ପାଇଁ ପୁରୁଷ ବିପଦ ନୁହେଁ କି, ସେ ଚିନ୍ତା କରିବ ଭଗବାନ ପୁରୁଷକୁ କାହିଁକି ସୃଷ୍ଟି କଲେ, ପୁରୁଷକୁ ସୃଷ୍ଟି କରିଛନ୍ତି ବୋଲି ମୋର ଆକର୍ଷଣ ତାଙ୍କ ପ୍ରତି ଆସୁଛି। ପୁରୁଷ ଚିନ୍ତା କରିବ ଭଗବାନ ନାରୀ କାହିଁକି ସୃଷ୍ଟି କରିଛନ୍ତି, ଭଗବାନଙ୍କ ସୃଷ୍ଟିର କିଛି ଭୁଲ ନାହିଁ, ଆମକୁ ନିଜେ ସତର୍କ ହେବାକୁ ପଡିବ। ସେଥିପାଇଁ ଆମକୁ ସବୁବେଳେ ଏ ନିୟମ ଗୁଡିକ ମାନିବାକୁ ପଡିବ। ବରେ ପ୍ରମଦାଗାତାମ ଗୃହସ୍ଥ ବୃହତ ବ୍ରତମ, ଯିଏ ଅଗୃହସ୍ଥ ଯିଏ ଗୃହସ୍ଥ ହବନି ସେ ବର୍ଜୟତ ପ୍ରମଦାଗାଥାମ, କେବେ ନାରୀ କଥା ଶୁଣିବନି, ଚର୍ଚ୍ଚା କରିବା ବିଶେଷ ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କରିବା ବର୍ଜୟତ ତ୍ୟାଗ କରିବ। କହିଲେ କାହିଁକି, କହିଲେ ସେ କଥା କହିବା ଦ୍ୱାରା ଇନ୍ଦ୍ରିୟାଣି ପ୍ରମଥା ଇନ୍ଦ୍ରିୟାଣି ପ୍ରମାଥିନୀ ହରନ୍ତି ଅପି ଜତିର୍ମନଃ। ଇନ୍ଦ୍ରିୟ ମାନେ ପ୍ରମାଥିନୀ, ପ୍ରମାଥିନୀ ମାନେ କ'ଣ, ବଳବାର ମନ୍ଥନକାରୀ। ଆପଣ ଚାହିଁବେ ସେ ଜିନିଷଟାକୁ ଭୁଲିବା ପାଇଁ ଭୁଲି ପାରିବେ। ଇନ୍ଦ୍ରିୟାଣି ପ୍ରମାଥିନୀ ହରନ୍ତି ଅପି ଜତିର୍ମନ, ସନ୍ନ୍ୟାସୀର ମନକୁ ବି ହରଣ କରିକି ନେଇଯିବେ। ଇନ୍ଦ୍ରିୟ ମାନେ ମନକୁ ହରଣ କରି ନେଇ ପଳେଇବେ କେମିତି, ଯେମିତି ଆଖି ଗୋଟେ ଜିନିଷକୁ ଦେଖିଛି ସେ ଆସି ମନକୁ କହିବ, ମନ ଭାଇ ଚାଲୁ ଟିକେ ଯିବା ସିଆଡ଼େ, ଚକ୍ଷୁ ଧରିକି ପଳେଇବ। ଗୋଟିଏ ଇନ୍ଦ୍ରିୟ ଯଦି ବିଷୟ ସହିତ ଯୁକ୍ତ ହେଇଗଲା ସେ ମନକୁ ଟାଣି ନେଇ ପଳେଇବ, ଭଗବାନ ଗୀତାରେ କଥା କହୁଛନ୍ତି। ଆଉ ଇନ୍ଦ୍ରିୟାଣି ପ୍ରମାଥିନୀ ହରନ୍ତି ଅପି ଜତିର୍ମନ, ସାଧାରଣ ମନୁଷ୍ୟ କଥା କ'ଣ କହିବା, ସାଧାରଣ ପୁରୁଷ ଯେ ଗୋଟେ ସ୍ତ୍ରୀ ପ୍ରତି ଆସକ୍ତି ହେଉଛି, ସ୍ତ୍ରୀ ପୁରୁଷ ପ୍ରତି ଆସକ୍ତି ହେଉଛି, ଏଟା ବଡ଼ କଥା ନାହିଁ। ଜତିର୍ମନ, ଜତି ମାନେ ସନ୍ନ୍ୟାସ, ସନ୍ନ୍ୟାସୀମାନଙ୍କର ମନକୁ ବି ହରଣ କରି ନେଇ ପଳେଇବ ଏ ଇନ୍ଦ୍ରିୟ ମାନେ ଏତେ ପ୍ରମାଥିନୀ। ତେଣୁ ଇନ୍ଦ୍ରିୟ ମାନଙ୍କୁ ସବୁବେଳେ ଗୋଟେ ଟେଷ୍ଟ ଦରକାର, କେଉଁ ଟେଷ୍ଟ, ହାୟର ଟେଷ୍ଟ ଦରକାର। ଇନ୍ଦ୍ରିୟ ମାନଙ୍କୁ ଗୋଟେ ସ୍ୱାଦ ଦେବାକୁ ପଡିବ, ଯାହାଦ୍ୱାରା ସେମାନେ ଏ ବିଷୟ ପ୍ରତି ଆକର୍ଷଣ ହେବେନି। ଇନ୍ଦ୍ରିୟ ମାନଙ୍କ ପାଇଁ ହାୟର ଟେଷ୍ଟ କୋଉଟା, ଚକ୍ଷୁ ପାଇଁ ହାୟର ଟେଷ୍ଟ କୋଉଟା, ଚକ୍ଷୁ ପାଇଁ ଲୋୟର ଟେଷ୍ଟ ହେଲା ଫିଲ୍ମ ଦେଖିବା, ଯେ ମୋବାଇଲ ଏଟା ଦେଖିବା, ଇଣ୍ଟରନେଟ୍ ଦେଖିବା, ପେପର ଦେଖିବା, ଏଟା ତାର ଲୋୟର ଟେଷ୍ଟ, ଚକ୍ଷୁ ସବୁବେଳେ ଚାହିଁବି ଏଟା ଦେଖିବି। କିନ୍ତୁ ଚକ୍ଷୁ ପାଇଁ ହାୟର ଟେଷ୍ଟ କୋଉଟା, ଉଚ୍ଚତର ସ୍ୱାଦ ଚକ୍ଷୁ ପାଇଁ କେଉଁଟା, ନା ଭଗବାନଙ୍କ ରୂପକୁ ଦେଖିବା, ଭଗବାନଙ୍କ ଲୀଳାକୁ ଦେଖିବା, ଏଇଟା ଚକ୍ଷୁ ପାଇଁ, ଚକ୍ଷୁ ଏଇଟା ଦେଖିଲା ମାନେ ସେ ଶାନ୍ତ ହେଇଯିବ, ଧୀରେ ଧୀରେ ତାର ଭକ୍ତିବୃତ୍ତି ଆସିବ, ସିଏ ଆଉ ବିଷୟ ଆଡ଼କୁ ଟାଣିବନି। ସବୁ ଇନ୍ଦ୍ରିୟ ଗୁଡ଼ିକୁ ଏମିତି ଲାଗିବାକୁ ପଡ଼ିବ। ଯେଉଁ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଅଛି, ପାଞ୍ଚଟା ଜ୍ଞାନେନ୍ଦ୍ରିୟକୁ ହାୟର ଟେଷ୍ଟ ଦେବେ, ଜୁଆ ଭଗବାନଙ୍କ ପ୍ରସାଦ ପାଇବ, ଆଉ କିଛି ପାଇବନି, ବିସ୍କୁଟ୍ସ ନାହିଁ, ଚକୋଲେଟ୍ସ ନାହିଁ, ଏସବୁ କିଛି ନାହିଁ। ଆଉ ଭଗବାନଙ୍କୁ ଯାହା ନିବେଦନ ହେଇଥିବ ତା ଖିଆ ହବ, ନିବେଦନ ହେଇନି ପ୍ରସାଦ ହେଇନି ତ ଖାଇବେନି, ଜୀବ ପାଇଁ ଏଟା ହେଲା ହାୟର ଟେଷ୍ଟ। ଆଉ ନାମ ସଂକୀର୍ତ୍ତନ କରିବ, ଯଦି ଆମେ ଭଗବାନ କୀର୍ତ୍ତନ ନକଲେ, ଭଗବାନ ଜପ ନ କଲେ, ଜିଭ କେତେବେଳେ ବସିବନି, ସେ ସବୁବେଳେ ବଟର 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 ହବ, ୟା ବିଷୟରେ କହିବ, ତା ବିଷୟରେ କହିବ, ତା ବିଷୟରେ କହିବ, ସେ କେତେବେଳେ ରେଷ୍ଟ ନବନି, ତାକୁ କାମରେ ଲଗେଇଦେବାର ଅଛି। ସେଥିପାଇଁ ଭୂତ ମାଲିକ କ'ଣ କରେ, ଭୂତକୁ ଯେଉଁ ଧରିଥାଏ ଭୂତ ମାଲିକ ଗୁଣିଆ, ସେ କ'ଣ କରିବ, ସେ ଭୂତମାନଙ୍କୁ ଗୋଟେ ଜାଗାରେ ରଖେ, ସବୁ ତାର କୋଠରୀ ଅଛି, ଭୂତ କୋଠରୀ ସବୁ, ସେ ଭୂତ କୋଠରୀରେ ବହୁତ ଜାଗାରେ ଡବା ରଖିଥିବ, ସେ ଡବା ଭିତରେ ସେ ନମ୍ବରିଂ କରି ଜାଣିଛି ଏଇଟା କେତେ ନମ୍ବର ଭୂତ, ଏଇଟା କେତେ, କିଏ କେଉଁ କାମ କରିପାରିବ, ଭୂତର ଗୁଣିଆ ଜାଣେ, ତା ମାଲିକ ଯିଏ ଜାଣେ, କାହାକୁ କାହା ପାଖରୁ ଧନ ଆଣିବାକୁ ପଡିବ, କାହାକୁ କଣ, ଭୂତ ଭୂତ ଦ୍ୱାରା ଭୂତକୁ ଛଡା ହଉଛି ନା, ଆଉ ଏ ଯୋଉ ଘୋଷ୍ଟକୁ ଛଡା ଯାଉଛି, କେମିତି ଛଡା ହଉଛି, ଗୋଟେ ଭୂତକୁ ପଠାଅ, ଯା ତାକୁ ବାଡ଼େଇ ତା ଦେହରୁ ବାହାର କର, ଇଏ ଗୋଟେ ଭୂତ ଯିଏ ତାକୁ ପିଟି ବାହାର କରେ, ଏଠି ରହିପାରିବ, ଇଏ ତାଠୁ ବଳବାନ, ଭୂତକୁ ରଖିକି ସେ ଭୂତ ଦ୍ୱାରା କାମ କରୁଛି, ଭୂତକୁ ଯୋଉ ରଖିଛି ମାଲିକ, ଯିଏ ଯୋଉ ଘୋଷ୍ଠ ଗୁଡାକ ରଖିଛି, ସେ ସବୁ ବିଭିନ୍ନ ଡବାରେ ରଖିଥିବ, ଆଉ ସମସ୍ତଙ୍କୁ ଚିହ୍ନିଛି, ଇଏ କଣ କରିପାରିବ, ଇଏ କଣ କରିପାରିବ, ଇଏ କଣ କରିପାରିବ, ଲାଇଟ୍ ସୁଇଚ୍ ବନ୍ଦ କରିବା ପାଇଁ ବି ଗୋଟେ ଭୂତ ଅଛି ଆଶ୍ରମରେ, ବ୍ରହ୍ମପୁର ସେ ଯୋଉ ବାବା ଅଛନ୍ତି, ତାଙ୍କର ଲାଇଟ୍ ସୁଇଚ୍ ସେ ବନ୍ଦ କରନ୍ତିନି, ରେ ବନ୍ଦ କରିଆଇଲୁ ଛଟା ବାଜିଲା, ଯା ବନ୍ଦ କରିଆସିବୁ, ସେଟା ଯିଏ ସବୁ ସବୁ ସୁଇଚ୍ ବନ୍ଦ ହେଇଛ, ସୁଇଚ୍ ମାନେ ଏମିତି ଏମିତି ଅନ୍ ହେଇଥିବ କିନ୍ତୁ ଲାଇଟ୍ ବନ୍ଦ ହେଇଯିବ, ସେଠି ସେ ବାବା କହ ଏ ସୁଇଚ୍ ବନ୍ଦ କର, ଏମିତି ହାତ କରିଦେବେ ସେ ପୁଣି ଜଳିବ, ଏ ଭୂତ ଗୁଡାକ ରଖିଛନ୍ତି, ସେୟା ଭୂତ ଗୁଡାକ ସବୁ କାମରେ ଲଗେଇଛନ୍ତି, ସେ ଖାଇ ବସିଥିବେ ଲାଇଟ୍ ଥିବ, ସେ ଭୂତ ଆସିକି ବନ୍ଦ କରିଦେଉଥିବ, ଇଏ ଯାଇ କହ ଏ କାଇଁ ଏମିତି କରୁଛୁ ବସ୍, ଆ ଭୂତ ବାସିଏ, ଇନ୍ଦ୍ରିୟ ମାନେ ଜୀବର ଏଇଭଳିଆ କାର୍ଯ୍ୟ କରିବେ, ଇଏ ଭୂତ ଭଳି, ତେଣୁ ମାଲିକ କଣ କରେ, ଯଦି ଭୂତକୁ କାମ ନାହିଁ, ଭୂତ ମାଲିକ ଦେଖିଲା ଆଜି ଏମାନଙ୍କୁ ସବୁ ପ୍ରୟୋଗ କରିହବନି, ତାଙ୍କୁ କୁଆଡ଼େ ପଠେଇବାକୁ ନାହିଁ, କିଛି କେହି ଲୋକ ଆସିନାହାନ୍ତି କି ଛଡ଼ା ଛଡ଼ି ହେଇପାରୁନି, ତାଙ୍କୁ ସବୁ ଗୋଟେ ବାଉଁଶ ପୁଦ, ବାଉଁଶ ପୁଦେଇ କହିବ ଉପରକୁ ଚଢ଼ ତଳକୁ ଓହ୍ଲାଅ, କିଛି କାମ ନାହିଁ, ଖାଲି ଖାଲି ଉପରକୁ ଚଢ଼, ଆଉ ତାଙ୍କ କାମ ଦରକାର ନହେଲେ ସେ ଆଶ୍ରମ ବଦମାସ କରିବେ, ଲାଇଟ୍ ସୁଇଚ୍ ବନ୍ଦ କରିବେ, ମଟର ସୁଇଚ୍ ବନ୍ଦ କରିବେ, ଏଟା କରିବେ ସେଟା କରିବେ, କବାଟ ଦେଇଦେବେ, ତେଣୁ ତାଙ୍କୁ କହିବ ବାଉଁଶର ଉପରକୁ ଚଢ଼ ତଳକୁ ଓହ୍ଲା, ସେ ପଚାରେ କେତେ ସମୟ ମାନେ ସନ୍ଧ୍ୟା ହେଲା ପର୍ଯ୍ୟନ୍ତ କର, ତା ଭିତରେ କିଛି କଲ ଆସିଲା କୁଆଡ଼େ ପଠେଇବେ ନହେଲେ, ଏ ଉପରୁ ଚଢ଼ ତଳକୁ ଗଲା, ଉପରୁ ଚଢ଼ ତଳକୁ ଗଲା, ସେ ସେୟା କରିବେ, କାହିଁକି ତାଙ୍କୁ ଏନଗେଜମେଣ୍ଟ ନଦେଲା ମାନେ ସେମାନେ କଣ କରିବେ, ଡିଷ୍ଟର୍ବ କରିବେ, ଇନ୍ଦ୍ରିୟ ମାନେ ସେୟା, ଇନ୍ଦ୍ରିୟ ମାନଙ୍କୁ ଆମେ ହାୟର ଟେଷ୍ଟ ନଦେଲା ମାନେ, କିଛି ସେବାରେ ନ ଲଗେଇଲା ମାନେ ସେ କଣ କରିବେ, ତୁମକୁ ଖାଇବେ ଆଉ, ଆଉ ତୁମେ ତ ଭୂତ ମାଲିକି ଆଉ ତୁମକୁ ଖାଇବେ ସିଏ, ଆଉ ଚାଲ ଯିବା ଏଠିକି, ଚାଲ ସେ ଛକାଟେ ବୁଲି ଆସିବା, ଚାଲ ଛକାଟେ ବୁଲି ଆସିଲେ, ହେ ଏଠି ଭଲ ନାହିଁ, ଏ କଚେରୀ ବଜାରରେ ଚାଲିଯା, ଏ ଭୂତ ତାର ତାକୁ କାମରେ ଲଗଉନି, ସେ ମନ ତାର ଭୂତ ହେଇକି, ଇନ୍ଦ୍ରିୟ ମାନେ ଭୂତ ହେଇକି ତୁମକୁ ସବୁଆଡେ ବୁଲେ, ଇନ୍ଦ୍ରିୟ ମାନଙ୍କୁ ସବୁବେଳେ ସୁନ୍ଦର ଭଗବାନ କାର୍ଯ୍ୟରେ ସେବାରେ ଲଗେଇବାକୁ ପଡ଼ିବ, ତାହେଲେ ଇନ୍ଦ୍ରିୟ ମାନେ ପ୍ରଶମିତ ହେବେ, ସ୍ୱାଦ ପାଇବେ, ଆଉ ଇନ୍ଦ୍ରିୟ ମାନଙ୍କର ଦୁଇଟା ବୃତ୍ତି ଅଛି, ଗୋଟେ ଚିତ୍ ବୃତ୍ତି, ଗୋଟେ ଅଚିତ୍ ବୃତ୍ତି, ଚିତ୍ ବୃତ୍ତି କଣ, ଯେମିତି ଜିହ୍ୱାର, ଜିହ୍ୱାର ଗୋଟେ ଚିତ୍ ବୃତ୍ତି ଅଛି, ଗୋଟେ ଅଚିତ୍ ବୃତ୍ତି ଅଛି, ଏ ଜିହ୍ୱା ସବୁବେଳେ ଚାହିଁଲେ ଭଗବାନଙ୍କ ନାମ କରିପାରିବେ, ଦେଖନ୍ତୁ ଯୋଉଦିନ ଭଲ ଭାବେ ଆପଣ ନାମ କରିଥିବେ, ଭଲ ଭାବେ ଶୁଣିଥିବେ, ସେଦିନ କହିବେ ନାମ ଆଜିଠାରୁ ନାମ କରିବି, ଖାଲି ରାସ୍ତାରେ ଚାଲିଗଲା ବେଳେ ନାମ କରିବି, ଆପଣ କିଛି ସମୟ କରିପାରିବେ, ହରେ କୃଷ୍ଣ ଗଲାବେଳେ ବି କରିପାରୁଥିବେ, ଚିନ୍ତା କରୁଥିବେ, ପୁଣି କିଛି ସମୟ ଗଲା ପରେ ପୁଣି ଭୁଲି ଯାଇଥିବେ, ଯେତିକି ସମୟ ଆମେ ଶୁଣିଲେ ସେତିକି ଚିତ୍ତବୃତ୍ତି ଆସିଲା, ଏଇଭଳି ଆମେ ଯଦି ସବୁବେଳେ ଏନଗେଜ୍ ହେଇକି ରହିବା ଭଗବାନଙ୍କ କଥାରେ, ଭଗବାନଙ୍କ ପଢ଼ାରେ, ଭଗବାନଙ୍କ ନାମ କୀର୍ତ୍ତନରେ, ଭଗବାନଙ୍କ ସେବାରେ, ଆମ ସବୁ ଇନ୍ଦ୍ରିୟ ଗୁଡ଼ିକର ଚିତ୍ତବୃତ୍ତି ଆସିବ, ସେ ଆଉ ବିଷୟ ପ୍ରତି ଧାବମାନ ହବନି, ସେଥିପାଇଁ ଆଗରୁ ବ୍ରହ୍ମଚାରୀମାନଙ୍କୁ ପ୍ରଥମେ ଏଇ କାମ କରାଯାଉଥିଲା, ବ୍ରହ୍ମଚାରୀମାନେ ଆଗେ ଗାଈ ନେବେ ଚରିବା ପାଇଁ, ଗାଈ କିଏ ଚରିଛି ଏଠି, କୋଉ ବ୍ରହ୍ମଚାରୀ ଗାଈ ଚରିଛନ୍ତି ଘରେ, ତୁମେ ଚରିଛ, ଗାଈ ଯିଏ ଚରିଛି ଜାଣିଥିବ ଗାଈ ଚରିବାଟା କେମିତିଆ କଷ୍ଟ, ବାନ୍ଧିକି ଚରିବା ନୁହେଁ ଛାଡ଼ିକି ଚରିବା, ଦେଖିଛ ନା, ୟା ଧାନ ବିଲକୁ ପଡ଼ିଯିବ, ତାକୁ ଗୋଡ଼େଇଲା ବେଳକୁ ସେ ଗାଈ ଯାଇ ସେ ଧାନ ବିଲରେ ପଶିଯିବନି, ତାକୁ ଗୋଡ଼େଇଲା ବେଳକୁ ସେ ଯାଇ କାବାଡ଼ରେ ପଶିବନି, ଗୋଟେ ଗାଈକି ଗୁରୁଦେବ କେତେବେଳେ ଦେଖା ଯାଉଥିଲା ଆଗରୁ, ଏବେ ବର୍ଷକୁ ଛାଟି ପିଟିବି ଆଜ୍ଞା ମୋତେ ଦେଖିଆ ଦେବୁ, ସେତେବେଳେ ଗୁରୁଦେବ ଦେଖିଆ ଦେବେନି, ଗାଈକି ଚରେଇବାକୁ ନବ, ସବୁ ଗାଈଙ୍କର ସ୍ୱାସ୍ଥ୍ୟ ଆସିବ, ସବୁ ପ୍ରସନ୍ନ ରହିବେ, ଆଉ ଗାଈମାନେ ପିଲା ବସ୍ଛା ପ୍ରସବ କରିବେ, ଗୁରୁଦେବ ଦେଖିବେ ଇଏ ଠିକ ଗାଈ ଆଉ ବସ୍ଛାଙ୍କର ଦାୟିତ୍ୱ ନେଇପାରୁଛି, ତାପରେ ତାଙ୍କୁ ମନ୍ତ୍ର ଦେବେ, ଏ ପିଲାର ଦାୟିତ୍ୱ ଆସିଲା, ଇଏ ମନ୍ତ୍ରକୁ ପାଳନ କରିପାରିବ, ଗାଈକି ରଖିବା କେତେ କଷ୍ଟ ଦେଖିନାହାନ୍ତି, ଗୋଡ଼େଇକି ଆଣିଲା ବେଳେ କାନ୍ଦି ପକେଇବେନି, ଘିଣାଙ୍କର ସେ ବାଟରେ ପଶିଯିବ, ସେଣେ ସେ ଏଣେ ଗୁହାଳ ଭିତରେ ପଶୁ ପଶୁ ଦେଖିଛନ୍ତି ନା, ଇଏ ଯାଇ ତା ଜାଗାରେ ଠିଆ ହେଇଥିବ, ସେ ଯାଇ ଇଆ ଜାଗାରେ ଠିଆ ହେଇଥିବ, ଆକୁ ଟାଣିକି ଆଣିଲା ବେଳକୁ ସେ ଯାଇ ସେଣେ ମାରି ପକେଇବେନି, ଏଣେ ତୋ ଗୋଡ଼ ଉପରେ ଚଢ଼ିଯିବେନି, ତାମାନେ ତୁମକୁ 24 ଘଣ୍ଟା ପୁରା ସାବଧାନ ରହିବାକୁ ପଡିବ, ଯେତେବେଳେ ଗୋମାତା ପ୍ରସନ୍ନ ହେଇଗଲେ ଗୁରୁ ଜାଣିପାରିବେ, ହଁ ଠିକ ଅଛି, ଏ ଗାଈଙ୍କର ଦାୟିତ୍ୱ ନେଇପାରୁଛି, ଏବେ ଇଏ ମଠବାସୀ ହେଇପାରିବ, ଏବେ ଇଏ ବ୍ରହ୍ମଚାରୀ ହେଇପାରିବ, ସେତେବେଳେ ଯାଇ ମନ୍ତ୍ର ଦଉଥିଲେ, ସେତେବେଳେ ମନ୍ତ୍ର ଦଉଥିଲେ, ସବୁଠୁ ବଡ ସେବା ସିଏ, ଆଉ ଗୋମାତାଙ୍କର କୃପା ହି ପାଇଲେ, ଆଉ ଦାୟିତ୍ୱ ବି ଆସିଲା, ଆଉ ବ୍ରହ୍ମଚାରୀ ହେଇକି ତୁମେ ଚାଲି ଆସିବ ମଠରେ, ଖାଲି 9ଟା ବାଜିଲା 5ଟା ବାଜିଲା ପ୍ରସାଦ ପାଇଦେବି, ଟିକେ ଘଣ୍ଟେ ହେଲେ ଦେବି, ଏଇ ସେବା କରିଦେବି, ମୋର ସରିଗଲା, ଇଏ କାମ ହେଇପାରିବ, ପ୍ରଥମେ ତୁମକୁ ଏ ଗାଈ ସେବା କରିବାକୁ ପଡିବ। ଆଉ ପ୍ରଭୁପାଦଜୀ ମହାରାଜ ଯେତେବେଳେ ପ୍ରଥମେ ଇସ୍କନ ଗଲେ, ବର୍ତ୍ତମାନ ବଦଳି ଗଲାଣି, ପ୍ରଥମେ ଯେତେବେଳେ ଆମର ଇସ୍କନ ହେଇଥିଲା, ପ୍ରଥମେ ଯିଏ ଜଏନ କରିବ ତା ପାଇଁ ଗୋଟିଏ ବର୍ଷ ଥିଲା ମାନୁଆଲ ସର୍ଭେ, ମାନୁଆଲ ସର୍ଭିସ। ଆଗେ ଲାଟ୍ରିନ୍ ଗୁଡ଼ା ସବୁ ସଫା କରିବ, ଆମେ ଯେତେବେଳେ ଆସୁଥିଲୁ କରୁଥିଲୁ, ବର୍ତ୍ତମାନ କେହି ବ୍ରହ୍ମଚାରୀ ନାହିଁ, ଆଉ ସେମିତି ସବୁ କରୁନାହାନ୍ତି, ଏସବୁ ଆସିଗଲେଣି କ'ଣ ଆମର ସ୍ୱିପର ଆସିକି ସଫା କରୁଛି, ନାଇଁ ନାଇଁ ନାଇଁ। ଯେତେ ବାଥରୁମ୍ ଅଛି ସମସ୍ତେ ଭକ୍ତମାନେ ଯୋଉ ଝାଡ଼ା ଯିବେ ତାଙ୍କ ଲାଟ୍ରିନ୍ ବାଥରୁମ୍ ଗୁଡ଼ାକ ସବୁ ଆମେ ସଫା କରିବୁ। ଆମର ଜପ ସରିବ, ସବୁ ସରିବ, ପ୍ରସାଦ ପାଇବା ପୂର୍ବରୁ ଲୁଗା ପାଲଟିକି ଯାଇକି ସବୁ ସଫା କରିକି ଆସିବ, ଲାଟ୍ରିନ୍ ପୁରା ବ୍ରସରେ ଘଷିକି ସ୍ୱିପର ଭଳିଆ କାମ କରିକି ଆସିବ ସବୁ। ପୁଣି ଟେବୁଲ କମାଣ୍ଡର ଯାଇ ଚେକ୍ କରିକି ଆସିବ ସବୁ ସଫା ହେଇଛି କି ନାହିଁ, ସେ ସଫା ହେଇନି ଡାକିବ, ଭାଇ ପ୍ରସାଦ ଉଠେଇଲା ପରେ ଯା ଏଠି ସଫା କରିକି ଆସିବ, ଏଟା କାଇଁ ସଫା ହେଇନି, ଝାଡ଼ୁ ମରା ହବ, ପୁରା ଆଶ୍ରମ ଝାଡୁ ମାରିବ, ଗୋଟେ ବର୍ଷ ଏସବୁ କାମ, ବାସନ ମଜା ହବ। ଏତିକି ପ୍ରମୋସନ ପରେ ତାପରେ ତୁମେ ଉପରକୁ ଉଠିଲ, କାରଣ ଏଗୁଡ଼ିକ ନ କଲେ ଆମର ଶରୀର ଇନ୍ଦ୍ରିୟ ଗୁଡ଼ାକ ଶୁଦ୍ଧ ହବନି। ଆଉ ଏଇଟା ଭଗବାନଙ୍କ ସେବା, ବୈଷ୍ଣବ ସେବା କଲା ମାନେ ଆମ ଇନ୍ଦ୍ରିୟ ଗୁଡ଼ାକ ଶୁଦ୍ଧ ହେଲା, ତାପରେ ତୁମକୁ ଫୁଲ ତୋଳିବା ପାଇଁ ପଠା ହବ। ତାପରେ ସେକେଣ୍ଡ ଷ୍ଟେପ୍ ହେଲା ମନ୍ଦିରରେ ଠାକୁରଙ୍କ ପାଇଁ ଫୁଲ ତୋଳ, ତା ପୂର୍ବରୁ ଫୁଲ ଫୁଲ ଛୁଇଁ ପାରିବନି, କିଛି କରିବେନି, ତୁମର କାମ ହେଲା ଆଉ ପତ୍ର ସବୁ ଖାଇକି ଯୋଉ ପତ୍ର ଉଠେଇବେ, ପତ୍ର ପକେଇବେ ଡ୍ରମର, ତାକୁ ନେଇ ସଫା କରିବ, ପ୍ରସାଦ ହଲ୍କୁ ଧୋଇବ, ଏତିକି। ଆଉ ଯେତେବେଳେ ଯୋଉ ସମୟରେ ପ୍ରସାଦ ଯୋଉଠି ଅପରିଷ୍କାର ହେଲା ତୁମେ ଯାଇ ତାକୁ ସଫା କରିବ, ଯେତେବେଳେ ଏଇଭଳି ସବୁ ସେବା କରିବାକୁ ପଡ଼ିଥିଲେ। ପ୍ରାଚୀନ ସମୟରେ ଗୁରୁକୁଳରେ ବ୍ରହ୍ମଚାରୀମାନଙ୍କର ଏଇଭଳି ସେବାର ଦାୟିତ୍ୱଟା ଜୋର ଥିଲା, ଭ୍ୟାକେଣ୍ଟ ନାହିଁ, କେବଳ ଷୋଳମାଳା ଜପ, ପ୍ରସାଦ ପାଇସାରିଲେ ରେଷ୍ଟ, 6 ଘଣ୍ଟା ଶୋଇଲା ପୁଣି ତମ ପଛରେ ଲାଗିବେ ସାଙ୍ଗେ ସାଙ୍ଗେ, ଏଟା କର ସେଟା କର ସେଟା କର ସେଟା, ଏଟା ବ୍ରହ୍ମଚାରୀ ଜୀବନ ଗୋଟେ ଅଫିସିଆଲ ଡ୍ୟୁଟି ନୁହେଁ, ମୋର ଏତିକି ସେବା ମୁଁ କରିଦେବି ମୋର ସରିଗଲା, ନା ତୁମେ ସେବକ ମାନେ 24 ଆୱାର ତୁମେ ସବୁବେଳେ 24 ଘଣ୍ଟା ତୁମେ ଜାଗ୍ରତ ହେଇକି, ଯେତେବେଳେ ଆଦେଶ ଆସିଲା ସେବା କରିବା, ତାହେଲେ ତୁମେ ବ୍ରହ୍ମଚାରୀ ଜୀବନ ରହିପାରିବ। ଆଉ ବ୍ରହ୍ମଚାରୀ ଜୀବନରେ ଯଦି ଏନଗେଜମେଣ୍ଟ ନାହିଁ, ତାଙ୍କର ବୁଲିଲେ ଖାଲି ଆଉ ଏଠି ମନ ମନ ତାରତମ୍ୟ ବୁଲେଇବ, ତାଙ୍କୁ ଭୂତ କରେଇବ, ଆଉ ଏଡ଼େ ନବ ସେଡ଼େ ନବ ସେଡ଼େ ନବ ସେଡ଼େ ନବ ଖାଲି ବୁଲିବେ ନା, 24 ଘଣ୍ଟା ସେବା, ତାଙ୍କର ସମୟ କୋଉଠି ରହିଥିବ? ଆମର ସବୁ ମନେ ଅଛି, ମୋର ମନେ ଅଛି ମଙ୍ଗଳାରତିକି ଟେବୁଲ କମାଣ୍ଡ ଆସିକି ଗଡ଼ଉଥିବୁ, ଆମେ ଗଡ଼ୁଥିବୁ ମାନେ ଏତେ ଟାୟାର୍ଡ ହେଇଯାଇଥିବ, ରାତି 10ଟାରେ ଡିଟି କିଚେନ ବାସନ ବାଜିକି ଆସିଲା ବେଳକୁ ରାତି 10 11 ଗୋଡ଼ ସବୁ ପାଣି ଖାଇଯାଇଥିବ, ଆସିବା ଆପଣ କେମିତି ବେଡ଼ରେ ପଡ଼ିବେ ହିସାବ ପତ୍ର ପଡ଼ିବନି, ଦିନମାନ ପୁରା ଟାୟାର୍ଡ, ପୁଣି ରାତି 3ଟାରୁ 4ଟାରୁ ମହାମନ୍ତ୍ର ବାଜିକି ଆସିକି ଉଠେଇବେ, ପୁରା ହେଭି ସେବା ସବୁଦିନ। ତାହେଲେ ସେମିତି ହେଲେ ଏଣେ ଆହାର 2 ଟାଇମ୍, ପ୍ରସାଦ 2 ଟାଇମ୍, ଅଧିକା ଟାଇମ୍ ନାହିଁ, ଶୋଇବା ପାଇଁ ଅଧିକା ଦିଆଗଲାନି, ଶୋଇବା 6 ଘଣ୍ଟା ଦିଆଗଲା, ଏଣେ ସେବା ଜୋର, ତାପରେ ଆଉ ମନ ଇନ୍ଦ୍ର କୁଆଡ଼େ ଯିବେ? ଆଉ ପ୍ରସାଦ ବି ଏତେ ଆଇଟମ୍ ନାହିଁ ସେତେବେଳେ, ଅର୍ଣ୍ଣ ଡାଲମା କୋଉଦିନ ଫିଷ୍ଟ ହେଲା ଜନ୍ମାଷ୍ଟମୀ ନନ୍ଦ ଉତ୍ସବ, ଟିକେ ଜିଭର ବାଜିଲା ନହେଲେ ନାହିଁ, ତେଣୁ ସବୁଆଡୁ ଷ୍ଟ୍ରିକ୍ଟ ଲାଇଫ୍ ରଖା ହଉଥିଲା। ଆଉ ମନ୍ଦିରର ଗେଟ୍ ବାହାରକୁ କେବେ ଯାଇପାରିବେନି, ନୂତନ ଭକ୍ତ ଗେଟ୍ର ବାହାରକୁ କେବେ ଯାଇପାରିବେନି, ଟେବୁଲ କମାଣ୍ଡରୁ ପଚାରି ବାହାରି ଯାଇପାରିବେ, ଆଉ କୌଣସି ଭକ୍ତ ସାଙ୍ଗରେ ମିଶିପାରିବେ। ସେଥିପାଇଁ ଏଗୁଡ଼ିକ ସବୁ ନିୟମ ଥିଲା ବ୍ରହ୍ମଚାରୀ ଜୀବନ, ଆଉ ଏଇ ନିୟମ ଗୋଟେ ପାଳନ କଲେ ଆନନ୍ଦ ଅଛି, ଯିଏ ଶୁଣୁଥିବ ତାକୁ ଲାଗୁଥିବ ଏଟା ଏତେ କଷ୍ଟ କ'ଣ, ଗୋଟେ ଏଟା କଷ୍ଟ ନାହିଁ, ଶରୀରକୁ ଖୋଲିଦେଲେ ଭୋଗ ପଛରେ ଗୋଡ଼େଇଲେ ଦୁଃଖ। ଦେଖୁନ ଗୋଟେ ମୋବାଇଲ ଆଣିବେ, ଏ ନୂଆ ନୂଆ ସବୁ ମୋବାଇଲ କ'ଣ ହେଟା ଭାବୁଛି ସବୁ କ'ଣ ସ୍କ୍ରିନ୍ କ'ଣ କହୁଛନ୍ତି ସ୍କ୍ରିନ୍ ଟଚ୍, ଯିଏ ଆଣିଲା ସିଏ ଆଗେ ମାଙ୍କଡ଼ ଭଳିଆ 3 ମାସ ପାଗଳ ହବ, ଏଟାକୁ ହାତ ମାରିଦେଇଥିବ ସେଟା ବନ୍ଦ ହେଇଗଲା, ସେଟା ଖାଲି ଦୌଡ଼ୁ ଦୌ ଭାଇ ଦେଖିଲୁ ଗୋଟେ ସାହାଯ୍ୟ କରିଦେବୁ, କ'ଣ ହେଥିରେ ଆନନ୍ଦ ଅଛି, ତୁ କ'ଣ ଆନନ୍ଦ ପାଇଲୁ, ଆରାମସେ ଏଇଟା ଗୋଟେ ସାଧା ମୋବାଇଲ ରଖିଥିବୁ ଭଲ ପାଉଥିଲୁ, ଏଇଟା ହାତ ମାରି ମାରି ସେ ବାୟା ହେଇକି ପଇସା ଖର୍ଚ୍ଚ କରିବ, 10 ଥର ଦୌଡ଼ିବ, କେତେ ଟେନସନ୍ ଭାଇ, ଖାଲି ମନ ଦୁଃଖରେ ବୁଲୁଥିବ, କାହିଁ କ'ଣ ହେଲା ରେ ଭାଇ, ଏଇଟା ଖୋଲୁନି ରେ, ଏଇଟା ହେଲା ରେ, ବିଷୟରେ କିଛି ଆନନ୍ଦ ନାହିଁ, କୌଣସି ବିଷୟରେ ଆନନ୍ଦ ନାହିଁ, ଜୀବନରେ ତପସ୍ୟାରେ ଆନନ୍ଦ ଅଛି, ଭୋକରେ ଆନନ୍ଦ ନାହିଁ, ଆନନ୍ଦ କୋଉଥିରେ ଅଛି, ତ୍ୟାଗରେ। ଆପଣ ଛାଡ଼ିଦେବେ ସବୁ ଜିନିଷକୁ, ଦେଖିବେ ଆନନ୍ଦ ଶାନ୍ତି, ତ୍ୟାଗ ଶାନ୍ତି ନିରନ୍ତରମ, ଯୋଉଟା ଛାଡ଼ି ଛାଡ଼ିକି ଆସୁଥିବେ ଆପଣ ଭଲ ଲାଗିବ। ଭୋଗରେ କିଛି ଆନନ୍ଦ ନାହିଁ, ଖାଲି ଭୋଗ ପଛରେ ମଣିଷ କ'ଣ କରେ, ପିମ୍ପୁଡ଼ି ଦେଖିଛନ୍ତି ନା, ପିମ୍ପୁଡ଼ି କ'ଣ କରୁଛି, ଯୋଉଠି ମିଠା ପଡ଼ୁଛି କ'ଣ ହଉଛି, ସେ ଏତେ ଖୁସି ହେଇଯାଉଛି, ତାର ଆରାମସେ ଖାଇବା ପିଇବା ସବୁଆଡ଼େ ଅଛି, ଯିଏ ମରିବ ସେଦିନ ପିମ୍ପୁଡ଼ି ସେଇଦିନ ମରିବ ଯୋଉଦିନ ମିଠାକୁ ପାଇଗଲା, ସେ ଆଉ ଅନେଇବନି, ସେ ରସ ଦେଖିବ ମିଠା ରସ ଭିତରେ, ସେ କହିବ ବହୁତ ପାଇଛି, ଆଉ ତୁ ଠୋପେ ଖାଇବା ଲୋକ, ତା ଭିତରେ ପଡ଼ିଯିବ, ଭିତରେ ପଡ଼ି ପରି ପରି ମଲା। ତୋର ଠୋପେ ଖାଇବା ଲୋକ ତୋ ପାଇଁ କେତେ ଜାଗା ଅଛି, ଗୋଟେ ଚିନି ଦାନାକୁ ଖାଇଲେ ତୋର ମାସେ ଯିବ, କିନ୍ତୁ ସିଏ ତା କହିବା କହ ଭିତରେ ଡୁବିକି ମୁଁ ଖାଇବି ମଲା। ଗୋଟେ ଚିନି ଦାନା ଆପଣ ଏଠି ପକେଇଦେବେ, ଦେଖିବେ ସେ ଲାଇନ ହେଇକି ଆସିବେ, ହେଲେ ଲାଇନ ହେଇକି ଆସିକି ଖାଇଦେଇକି ପଳାଅ ନା, ଖାଲି ଯିବା ଆସିବା ଯିବା ଆସିବା, ଚଞ୍ଚଳ ହେଲେ ଆଜି ଆସିଲା ଗୋଡ଼ ପକେଇଲା ମଲା। ତାଙ୍କ ମନ ଏତେ ଆନନ୍ଦିତ ହେଇଯିବ ଭୋଗ ପାଇକି, ସେ ଆଉ ବିଚାର କରିପାରିବେନି। ସେତେବେଳେ ଜୀବ ଯେତେବେଳେ ଭୋଗ ପାଉଛି, ସେ ଭାବୁଛି ମୁଁ ଭାରି ଖୁସି, ଖୁସି ନାହିଁ, ତୋର ମରଣ ଅବସ୍ଥା ଆସିଲା। ଶାନ୍ତି ଅବସ୍ଥା କୋଉଟା ନା, କିଛି ନଥିବ, ତ୍ୟାଗ, ଭଗବାନଙ୍କ ସେବାରେ ରହିଥିବ କିଛି ନଥିବ। ଦେଖ ଯେତେ ତୁମେ ତ୍ୟାଗ କରିକି ଯାଉ, ଯେତେ ତପସ୍ୟା କରୁଛ ତୁମକୁ ସେତେ ସୁଖ ଲାଗିବ, ସମସ୍ତେ ପ୍ରସାଦ ପାଇସାରିବେ ତୁମେ ଖାଇବ, ବ୍ରହ୍ମଚାରୀ ଜୀବନ ଦେଖିବ, ସମସ୍ତେ ପ୍ରସାଦ ପାଇସାରିବେ ତୁମେ ଝାଡ଼ୁ ମାରିବ, ତୁମକୁ ଆନନ୍ଦ ଲାଗିବ, କାହିଁକି ତୁମେ ତ୍ୟାଗ କରୁଛ, ତୁମେ ଇନ୍ଦ୍ରିୟ ମାନେ ସୁଖ ପାଇବେ, ଭୋଗରେ ସୁଖ ନାହିଁ। କାରଣ ବ୍ରହ୍ମଚାରୀ ଜୀବନ ଆରମ୍ଭଟା ତ୍ୟାଗଟା ଶିଖାଯାଏ। ତେଣୁ ନାରଦ ମୁନି କହୁଛନ୍ତି, ବର୍ଜୟତ୍ ପ୍ରମଦାଗାଥା ମଗୃହସ୍ଥମ ବୃହତ୍ବ୍ରତମ, ଯିଏ ବୃହତ୍ବ୍ରତ ବ୍ରହ୍ମଚାରୀ ସେ ପ୍ରମଦାଗାଥା ନାରୀ ଗାଥା କେବେ କରିବନି, ଆଉ ଇନ୍ଦ୍ରିୟାଣୀ ପ୍ରମାଥିନି କହିଲେ କାହିଁ କରିବନି, କଥାବାର୍ତ୍ତା କଲେ କ'ଣ ଅସୁବିଧା ଅଛି। ମଣିଷ ବେଳେବେଳେ ଭାବୁଛି ନା, ଫୋନ୍ରେ ଟିକେ କଥାବାର୍ତ୍ତା କରିଦେବେ କ'ଣ ଅସୁବିଧା ଅଛି। ଦେଖନ୍ତୁ ଗୋଟେ ଯନ୍ତ୍ର ମାଧ୍ୟମରେ କ'ଣ ମୋବାଇଲରେ କଥା ହଉଛନ୍ତି ନା, ମୋବାଇଲରେ କଥା ହେଲେ ସେ ଛୁଆ ଯଦି କହିଦେବ ବାପା କୋଉଠି ଅଛ, ଏଣେ କାନ୍ଦି ପକେଇବେନି, ବାପା ଆପଣ କେବେ ଆସିବେ, କୁଆଡ଼େ ଗଲେ, ଗୋଟେ ଯନ୍ତ୍ରର ଶବ୍ଦଧ୍ୱନିର କେତେ ବଡ଼ କ'ଣ କହିବା ପ୍ରଭାବଟା ରହିଛି। ସିଏ ରହିଛି ଆମେରିକାରେ, ତା ପୁଅ କତିକି ଫୋନ୍ କରୁଛି, କିନ୍ତୁ ବାୟୁ ତରଙ୍ଗରେ ଶବ୍ଦର ଧ୍ୱନିଟା ଆସୁଛି, ତା ଭାବଟା ଗୋଟେ ଜୀବ ଭିତରେ ପଶି ହେଉଛି, ସେ କାନ୍ଦୁଛି ବାପା ଆପଣ କେବେ ଆସିବେ, ହଁ ପୁଅ ମୁଁ ଯିବି ଏବେ ଯିବି, ମୋର ଛୁଟି ମିଳୁନି, ଇଏ କରୁନି। ଦେଖୁଛନ୍ତି ନା, ଗୋଟେ ଜଡ଼ ବସ୍ତୁ ଶବ୍ଦ ତରଙ୍ଗରେ ଗୋଟେ ଭାବକୁ ଆଣିକି ଗୋଟେ ଜୀବ ହୃଦୟ ଭିତରେ ପ୍ରକାଶ କରିଦେଉଛି। ତାହେଲେ ଯଦି ଆମେ ଡାଇରେକ୍ଟ କଥାବାର୍ତ୍ତା ହବା ତାହେଲେ କ'ଣ ଅବସ୍ଥା ହବ, ଏଠି ତ କିଏ କାହା ଆଖିକି ଦେଖୁନି। ଆଜିକାଲି କ'ଣ କରିଦେଲେ, କି କଲ୍ ଗୋଟେ ଭିଡ଼ିଓ କଲ୍, ସେ କଥାବାର୍ତ୍ତା କରୁଥିବେ, ଆପଣ ତା ଭିଡ଼ିଓରେ ଦେଖିବେ, ସେ ଆପଣଙ୍କୁ ପଚାରୁଥିବେ, ଆପଣ ବି ତାକୁ କହିଥିବେ। ଜୀବ ପାଇଁ, ଜୀବକୁ ବନ୍ଦନ କରିବା ପାଇଁ କେତେ ପ୍ରକାର ଜିନିଷ ବାହାରିଲାଣି, ଯେମିତି ତୁମେ ଆଉ ଏ ଜଗତରୁ ଖସିକି ବାହାରି କେବେ ହେଲେ ଯାଇପାରିବନି। ବୈଜ୍ଞାନିକ ମାନେ ଏଇ ପାଠ ପଢ଼ିକି ଏଇ କାମ କରୁଛନ୍ତି, ତୁମକୁ 24 ଘଣ୍ଟା ନରକରେ ରଖା ହବ, କାରଣ ମୋବାଇଲ ଫୋନରେ କଥାବାର୍ତ୍ତା କଲେ କାଳେ ରାଗିଛ କି କ'ଣ ଜଣାପଡ଼ିବନି, ହସୁ କି କ'ଣ ଜଣାପଡ଼ିବନି, ଭିଡ଼ିଓ କଲ୍ କରିଦିଆଗଲା, ସେ କଥା କହୁଥିବ, ସେ ଏମିତି ଭାବରେ କଥା କହୁଥିବ, ସେ କେମିତି କଥା କହୁଛି, ମୁଁ ଏଇଟା ଜାଣିନଥିଲି, ମୁଁ ଜାଣିନି ଯେ ଏମିତି କ'ଣ ସବୁ, ମୁଁ ଭାବେ ଭିଡ଼ିଓ କଲ୍ ମାନେ ଗୋଟେ ଫଟୋ ଫଟୋ କ'ଣ ଥିବ, ମୋର ମୁଁ ଏବେ ତ କିଛି ଜାଣିନି। ସେ ଆମର ସେଇ ପ୍ରବଚନ ପଟାମଟାରେ ସନ୍ଧ୍ୟାବେଳେ ଚାଲିଛି, ସେ ଜଣେ ପ୍ରଭୁ ଆମେ ରହିଛନ୍ତି, ସେ ଫରେନ୍ରେ, ସେ ସେଠିକାର ଭକ୍ତ, ସେ ତାଙ୍କର ମା ଆସିଛନ୍ତି, କହିଲେ ପ୍ରଭୁ ପ୍ରଭୁ ଆପଣ ସାଙ୍ଗେ କଥା ହେବି, ମାନେ ମୁଁ କ'ଣ କଥା ହେବି, ମୁଁ ଭାବୁଛି ଯଦି ସେ ତାଙ୍କ ଫଟୋଟା ଆଉ ସେ କଥା କହୁଛନ୍ତି, ହସୁଛନ୍ତି, ପ୍ରଣାମ କରୁଛନ୍ତି, କ'ଣ ପ୍ରଣାମ କରୁଛନ୍ତି, କ'ଣ ଇଏ କହିଲେ ପ୍ରଭୁ ସେ ପ୍ରଣାମ କରୁଛନ୍ତି, ଏଇଟା ଭିଡ଼ିଓ କଲ୍। ମୁଁ କହିଲି ବାବା କ'ଣ, ମୁଁ ଆକୁ ଜାଣିନି, ମୁଁ କହିଲି ଆପଣ ରଖନ୍ତୁ, ମୁଁ କ'ଣ ସିଏ ଗୋଟେ କଥା କହିବେ, ସେ ଭିଡ଼ିଓ ଦେଖି କ'ଣ ତାଙ୍କୁ କହିବ କଥା, ଆପଣ ରଖନ୍ତୁ କଥା ହୁଅନ୍ତୁ, ଏଇଟା କ'ଣ ଦେଖି ଗୋଟେ କଥା କହିବେ, ସେ ପ୍ରଣାମ କରୁଛନ୍ତି, ପ୍ରଭୁ ଆପଣ ଭଲ ଅଛନ୍ତି, ମୁଁ କହିଲି ମୋତେ ସେ ଫୋନ୍ରେ କହୁଛନ୍ତି, କିନ୍ତୁ ସେ ପ୍ରକୃତରେ କହୁଛନ୍ତି, ମାନେ ଆପଣ ଦେଖିପାରିବେ। ମାନେ ଜୀବକୁ ବନ୍ଧନ ରଖିବା ପାଇଁ ମାୟା କେତେ ପ୍ରକାର ବୁଦ୍ଧି ସୃଷ୍ଟି କରିଛି, ପରସ୍ପରକୁ ଆକର୍ଷଣ କରି ବାନ୍ଧିଦେବ, ସ୍ୱାମୀ ସ୍ତ୍ରୀକୁ, ପୁତା ପୁତ୍ରକୁ, ଯେମିତି ଏଇ ଜଗତରୁ ତୁମେ ବାହାରିକି ଯାଇପାରିବ। ଯେତେବେଳେ ମନ ମନର ନିକଟ ହେଇଗଲା, ଇନ୍ଦ୍ରିୟ ଇନ୍ଦ୍ରିୟର ନିକଟ ହେଇଗଲା, ଜୀବ କ'ଣ କରିବ, ବନ୍ଧନରେ ପଡ଼ିଲା। ପକ୍ଷୀ ଗୋଟେ ଦେଖିଛନ୍ତି ନା, ପକ୍ଷୀ ସେ ଡାକୁଛି, ଚୁଁ 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 କରି ଡାକୁଛି, ସେ ଶବ୍ଦକୁ ଶୁଣିଲା ବେଳକୁ ଆଉ ଗୋଟେ ପୁରୁଷ ପକ୍ଷୀ ଏଠି ଆସୁଛି, ତାପରେ ଉଭୟଙ୍କର ସମ୍ପର୍କ ଆସୁଛି, କି କୁଆଡ଼େ ଚରିବାକୁ ଯାଇଥିବେ, କ'ଣ କରିଥିବେ। କିନ୍ତୁ ବୈଜ୍ଞାନିକ ମାନେ ଏମିତି ଜିନିଷ ସବୁ ବାହାର କଲେଣି, ଜୀବ ପୁରା ଭଗବାନଙ୍କୁ 24% ଭୁଲିଯିବ, ଆଉ 24 ଘଣ୍ଟା ମାୟାକୁ ଚିନ୍ତା କରିବ, ଏଇଭଳିଆ ସବୁ ଜିନିଷ ବାହାରିଗଲାଣି। ତେଣୁ ଲୋକ ବର୍ତ୍ତମାନ ଲୋକମାନଙ୍କ ଜୀବନରେ ବ୍ରହ୍ମଚାରୀ ଜୀବନ ଯାପନ କରିବା, ସାଧୁ ହବା, ଯଦି ସିରିୟସ୍ ଷ୍ଟୁଡେଣ୍ଟ ନୁହନ୍ତି ବହୁତ କଷ୍ଟ, ଯଦି ପୁରା ଦୃଢ଼ବ୍ରତ ହେବେ, ଏସବୁ ଜିନିଷ ସହିତ ମୋର କିଛି ରିଲେସନ୍ ରହିବନି, ମୁଁ 24 ଘଣ୍ଟା ଗୋଟେ ଗଧ ଭଳିଆ କେବଳ ସେବା କରିବି, ନାମ କରିବି, ଚାଲି, ତାହେଲେ ସେ ରହିପାରିବ। ନହେଲେ ଯୁଆଡ଼େ ଆପଣ ଯିବେ, ସବୁଆଡ଼େ ଏସବୁ ଜିନିଷ ଛକିକି ରଖି ଦିଆ ହେଇଛି, ମାୟା ସବୁଆଡ଼େ ଛକେଇ ଦେଇଛି ତାର ସୋଲଜରକୁ, କେମିତି ମୁଁ ଡିଫିଟ୍ କରିବ। ବ୍ରହ୍ମଚାରୀ କ'ଣ କ'ଣ କରିବେ ନାହିଁ, ଏ ତ ମନା କଲା, ପ୍ରମଦା ଗାଥା କରିବେନି, ତାପରେ କହିଛନ୍ତି केश प्रसाधनोद्मदम स्नपना व्यंजनादिकम गुरु स्त्री भी युवती भी कारयेत आत्मनो युवा। युवक ब्रह्मचारी काम करिवे नै, ब्रह्मचारी कौन करिवे नै, केश प्रसाधन, केश को प्रसाधन करिवे नै। प्रसाधन माने कौन, कुंडेवा केवल नुहे, केश को साइज करिवा काटिवा तार जत, कारण लावण्यम केश धारणम से साधु ब्रह्मचारी को आगे लंडा है जाओ मुंडन को मन ना, जो मैंने त्याग करेंगे सब आश्रम त्याग कले डायरेक्ट ब्रह्मचारी सन्यास आश्रम को जी मुंडन है। आगुरी गुरुकूल रखा जाऊ कहीं रखा जाऊला केश रखा जाता जटा रखु कारण जिते पर्यटन गुरुकूल रही है जटा रखी रुते जी गुरुदेव देखिए ये बहुत चाहूँगी संयम रही पारे असंजत होते कहे तू ठीक अच्छे घर को जा से जटा केश का फेरुला घर को आो मैंने पूरा गुरुकूल रोते कृष्ण बलराम देखी मुंडन है मुंडन होते किंतु बृहत्व्रत ब्रह्मचारी जो माने सन मुंडन केश रखे कारण केश रखिला मैंने ये गोटे चिंता केश रे कौन ये केश पचर के पैसा खर्च हो आगु दि टा चार टा दे आगु बारिक ये पड़ ना कौन पैसा देवा पड़ ना वर्षिकिया वर्षिकिया चाल चाल नहीं काटुला से धान वर्षिकिया नब धान तार ये ना आसिक घर सारा सब लोग बर्तमान केत टा सेलून ले पांच टा जी सब कौन से जास चालीस टाँग तो मिनिमम नब तीस टा मुंडन है मानते खाली खाली लंडा ही पड़े तीस टाँग नौ आम साधु मैंने लंडा हमें बाहर लोक हाथ रू आम अन्न जन को लंडा करदेव सी आम मुंडन करदेव कारण केश रखा हे केश रखा मैंने गोटे प्रोब्लेम ताप तेल खर्च तपुर कुंडा हे सी पुणी सैज है कि ना आ केश कहीं साधु मान रख द्वितीय कारण है एक रे सुंदर देखा हे द्वितीय जिनस है लंडा हो किए भल पाइब कि माया एमती का लंडा पचर गुड़ी जगत ना एमती का सी लंडा हो गला भी माया छाड़ने माया पाए प्रबल जगत रे केश कहीं साधु मान रखते ना भगवान सेवा करेंगे ना भगवान सेवा कले केश गुड़ा सब पड़ो से मिनिमम मसक थे मुंड नाक पड़ो प्रभुपाद लेक्चर गोटे पढ़ुले ये सही अच्छी प्रभुपाद लिखुच्च डोंट बिकम हिपीज यू आर यंग बयज आई हाव नो टाइम टू से अल दिस् थिंग्स प्रभुपाद कहते तुम्हें जमी पूर्व तुम्हें से भाई हिपी हुए कारण के भक्त केश बढ़ी जाए प्रभुपाद देखिए रागुच्च कहीं केश बढ़ी जाए तुम्हारे तुम्हें कौन पुणी हिपी हवाक जीवना कौन मुझको एत परिश्रम कर प्रभुपाद कहते आटलिस्ट यू हाव टू सेव विदिन वन टाइम इन ए मंथ मसर थे तुमको मुंड नाक पड़ो केश कहीं बढ़ी प्रभुपाद देखिए विरक्ति होती कहीं पर मुणिया करेंगे केश कौन हम बढ़ीगले झड़ पूजारी सेवा कला बेले झड़क पड़ो से मुंड नाक पड़ो ब्रह्मचारी केश प्रसाधन करश बढ़ मना कर केश प्रसाधन साइज करवा कुंडेवा पानिया पानिया कि दरकार कि दरकार शिक्षापाई भी कि दरकार शिक्षा केवल जटा पड़बनी यदि शिक्षा को स्नान बेले खोली दि जाए बास शिक्षा खोलार नियम है बाथरूम गले पायखाना गले स्नान गले शिक्षा खोला हे बंदन रही से समय आ गायत्री पूर्व हरिनाम पूर्व शिक्षा बंदन करा ठाकुर सेवा पूर्व शिक्षा बंदन करा शिक्षा को बंधा तेना जड़े जदि केवल स्नान कला बेले शिक्षाटा को खोली दे कि स्नान कर झाड़ीदेव तार पानी दरकार भी ना ये आवश्यक ना पानीटा रखिला मैंने पुणी मन हम मुंडी गुड़िया नहीं धर्म हो सी वस्तु विषय वस्तु रही मैंने से मन तक टे लगेद इे केश को छाटी दिया तिलक सरला तेज केश मुंडन हम सरला केश प्रसाधन करनी आन्मार्दनम देह हाथ मार जो कौन कह घसा घसी जो मेसेज कर बडी मेसेज ये सब ना ये सबु खराब अभ्यास साधु मन रखिथे साधु हो बा गृहस्थ हो जो देह हाथ मोड़ा मोड़ी ये हूँ सबु खराब जिन ये अभ्यास केतबाला है आप जीवन सारा छाड़बन से क्या अधिक परिश्रम हो ठीक सुखासन में बस गले परिश्रम चल जाव पद्मासन सुखासन एमती पूरा कमर सीधा कर बस ପୁରା ଷ୍ଟ୍ରେଟ୍ ବସିବୁ ପଦ୍ମାସନରେ ବସି ପଡ଼ିବୁ। ଆଉ ଅଧିକ ପରିଶ୍ରମ ହେଲେ ନୃତ୍ୟ ଗୀତ କରିଦେଲେ ରେଷ୍ଟ ନେଇଗଲେ ଠିକ ହେଇଯିବ। ଯଦି ଅଧିକ ପୁରା ପରିଶ୍ରମ ଦେହ ହାତ ବଥା ହେଇଯାଇଛି ତାର, ସେ ପଦ୍ମାସନରେ ବସିଛ ପୁରା ସିଧା ପଦ୍ମାସନରେ ପଦ୍ମ ଭଳି ଆସନ କରିକି ବସିବ, କମରକୁ ସିଧା କରିକି 15 ମିନିଟ ବସି ତା ଦେହରେ ଦେଖିବ ସବ ରିଲାକ୍ସ ହେଇଯିବ ସାଙ୍ଗେ ସାଙ୍ଗେ। କିମ୍ବା ସୁଖାସନ ବସିବ, ଏଇଭଳି ଯେମିତି ବସିବ ଏଇଟା ସୁଖାସନ, ସୁଖାସନରେ କମରକୁ ସିଧା କରି ପୁରା ଷ୍ଟ୍ରେଟ୍ କରି ସବୁ ପୁରା ବସିବ, ଦେଖିବ 15-20 ମିନିଟ ବସିବ ତା ଦେହର ସବୁ ବଥା ଚାଲିଯିବ। ଭଗବାନ ଆର୍ଟିଫିସିଆଲ କିଛି ଜିନିଷ ଦେଇନା, ସବୁ ସବ ନେଚୁରାଲ ଜିନିଷ ଦେଇଛନ୍ତି, ମଣିଷ ଶରୀର ସବୁ ଅଛି, ମୋଡ଼ାମୋଡ଼ି ଖାଇବନି ସିଏ। ଆଉ ଅଞ୍ଜନା ଅଧିକମ, ଆଗରୁ କଜଳ ଲଗାଉଥିଲେ, ବର୍ତ୍ତମାନ ସବୁ ଲଗାଉଛନ୍ତି କ'ଣ ସ୍ନୋ ପାଉଡର ଇଏ ସବୁ କିଛି ଲଗିବେ। ବ୍ରହ୍ମଚାରୀ ମୁହଁରେ ଦେହରେ ଏସବୁ ଲଗା ହବ, କେବେ ଲଗାଏ ସାବୁନ ବି ଲଗାଏ ଆମ ନା, ଖାଲି କଳିଯୁଗରେ ମାଟି ମିଳୁନି ବୋଲି, ନା ମାଟି ମିଳିଲେ ତ ବହୁତ ସୁନ୍ଦର, ମାଟିଠୁ କିଛି ସୁନ୍ଦର ବସ୍ତୁ ନାହିଁ। ଆପଣ ନଦୀ କୂଳରେ ଆମେ ଲଗାଉଛେ ମାଟି, ନଦୀ କୂଳରେ ମାଟି ମୁଁ ମଗେଇ ଦିଏ, କେତେ ସୁନ୍ଦର, ତୁମେ ଲଗେଇଦେବ ତୁମକୁ ନିଦ ଲାଗିବ। ମାଟି ଲଗେଇଲେ ଦେହରେ ବ୍ରହ୍ମଚାରୀ ପାଇଁ ବହୁତ ଭଲ, କାହିଁକି ଶରୀର ଉତ୍ତେଜନା ହବନି। ମାଟିରେ ଗୋଟେ ଶକ୍ତି ଅଛି, ଜୀବର କାମ ଭାବକୁ ସେ ପ୍ରଶମିତ କରିବ, ଶରୀର ଯେଉଁ ଉତ୍ତେଜିତ ହେଇଯାଉଛି। ଯଦି ଜଣେ କେବଳ ମାଟିକି ଲିପି ଦିଏ ଗୋବରକୁ, ମାଟିକୁ ଗୋବରକୁ, ଗୋବର ଆହୁରି ତ ପବିତ୍ର, ପୁରା ଦେହରେ ଗୋବର ଲିପି ଦେବି ବସିବେ ଆପଣ ଖରାରେ 15 ମିନିଟ, ତାପରେ ଆପଣ ସ୍ନାନ କରିଦେବେ, ଆପଣଙ୍କ ଦେହ ଦେଖିବେ ପୁରା ମହମ ହେଇକି ଆସିବ। ଆଉ ମାଟି ଲେପନ କଲେ, ସେଥିପାଇଁ ଯେଉଁମାନେ ଦେଖିଛନ୍ତି ଯେଉଁମାନେ କାମ ରୋଗୀ ଅତି ପାଗଳି ହେଇଯାନ୍ତି, ପାଗଳ ହେଇଯାନ୍ତି, ତାକୁ ପାଇଁ କେବଳ ଗୋଟିଏ ମେଡ଼ିସିନ କ'ଣ, ଏ ଯେଉଁ ହଦ ନାହିଁ, ହଦ କୁହନ୍ତି ଆମର ବାଲେଶ୍ୱର ଜିଲ୍ଲାରେ, ପଙ୍କ, ପଙ୍କ ଗୁଡ଼ା ତା ଦେହରେ ଲିପିବେ ବାରମ୍ବାର, ଦିନକୁ 4-5 ଥର ଲିପିବେ, ତାର ଦେହ ପୁରା ଶାନ୍ତ ହେଇଯିବ। ସାବୁନ ଗୁଡ଼ା କ'ଣ, ଏଇଟା ତ ଆଜିକାଲି ଚର୍ବି ମିଶୁଛି, ଆଉ କୋଉ ବି ସାବୁନ ଆୟୁର୍ବେଦିକ ଗୁଣ ଥିଲେ ତା ଦେହରେ କେମିକାଲ ହିଁ ନିଶ୍ଚିତ ଅଛି, କିନ୍ତୁ ମାଟି ଲଗେଇଲା ମାତ୍ରେ ଦେହ ସ୍ୱଚ୍ଛ ପରିଷ୍କାର ହେଇଯିବ। ଆପଣ ଭାବନ୍ତୁନି ଅପରିଷ୍କାର, ମାଟିଟା କ'ଣ ଡ୍ରେସରେ ଲାଗିଲା ବେଳେ ଅପରିଷ୍କାର ଲାଗୁଛି, ଆପଣ ମାଟି ଦେହରେ ସଫା କରିବେ ଦେହରେ, ଗଙ୍ଗାରେ ଦେଖିଛନ୍ତି ନା ମୁସଲମାନ ମାନେ, ମୁଁ ଦେଖିଛି ହଁ ଗଙ୍ଗାରେ ମୁସଲମାନ ମାନେ, ମୁଁ ନିଜେ ଦେଖିଛି, ସବୁ ଆସିବେ ନବଦ୍ୱୀପରୁ କାମ କରିକି ସବୁ ରଖିବେ କ'ଣ ସାଇକେଲ ରଖିବେ, ସିଧା ଗଙ୍ଗାରେ ପଶି ସବୁ ମାଟି ମାରିକି ଆସିବେ, ପୁରା ସଫା, ସାବୁନ ଦରକାର, କେଶ ପ୍ରସାଧନ କରିବେନି, ଦେହ ମାର୍ଜନ କରିବେନି, ଯାହା କୁହନ୍ତି ମେସେଜ କରିବେନି। ଆଉ ଅଞ୍ଜନା ଅଧିକମ, ମୁହଁରେ କୌଣସି ଅଏଣ୍ଟମେଣ୍ଟ ଅଞ୍ଜନ କିଛି ଲଗେଇବେ। ଆଉ ଗୁରୁ ସ୍ତ୍ରୀ ଭି ଯୁବତୀ ଭି କାରୟତ ଆତ୍ମନୁ ଯୁବାହ, ଯଦି ଗୁରୁଦେବଙ୍କର ସ୍ତ୍ରୀ, ଆଗରୁ ପୂର୍ବ କାଳରେ ଗୁରୁ ଆଉ ଗୁରୁ ପତ୍ନୀ ରହୁଥିଲେ, ଯେମିତି ସାନ୍ଦିପନି ମୁନି ତାଙ୍କର ସ୍ତ୍ରୀ ରହୁଥିଲେ, ଏତେ ସେମାନେ ଉନ୍ନତ ସ୍ତରରେ ଥିଲେ, ସ୍ତ୍ରୀଙ୍କୁ ପାଖରେ ରଖିକି ବି ସେ ନୈଷ୍ଠିକ ବ୍ରହ୍ମଚାରୀ ଭଳି ରହୁଥିଲେ, ଶିଷ୍ୟ ଗ୍ରହଣ କରୁଥିଲେ। ଆଉ ଯିଏ ଗୁରୁ ମା, ଯିଏ ଗୁରୁଙ୍କର ସ୍ତ୍ରୀ, ତାଙ୍କର କ'ଣ କାମ ଥିଲା ନା, ଯେଉଁମାନେ ବ୍ରହ୍ମଚାରୀ ମାନେ ସବୁ ଦୀକ୍ଷା ନେବେ ତାଙ୍କର ଯତ୍ନ ନେଉଥିଲେ, ପୁଅ ଭଳି ସେମାନେ ସବୁ ଶିକ୍ଷା କରିବେ, ଭଗବାନଙ୍କର ଭକ୍ତ ହେବେ। ତେଣୁ ଗୁରୁ ଶିଖାଉଥିଲେ ବିଦ୍ୟା, ମା ଶିଖାଉଥିଲେ ଯତ୍ନ, ତାଙ୍କର ଯତ୍ନ ସବୁ ନେଉଥିଲେ। କିନ୍ତୁ ଭାଗବତ ମନା କରୁଛନ୍ତି, ନାରଦ ମୁନି ମନା କରୁଛନ୍ତି, ଯଦି ଗୁରୁ ପତ୍ନୀ ଯୁବତୀ ଅଛନ୍ତି, ଏ ବ୍ରହ୍ମଚାରୀ ତାଙ୍କ ଦ୍ୱାରା ସେବା ନେବନି, ତାଙ୍କୁ କେଶ କୁଣ୍ଡେ ଦେବା ଗୁରୁ ପତ୍ନୀ ଏସବୁ କାମ କରିବେନି, ତୈଳ ମର୍ଦ୍ଦନ ଏସବୁ କିଛି କରିବେନି, ମାନେ ସେ ମା ଭଳିଆ ଯେଉଁ ସେବା କରିବା କଥା, ଯଦି ବ୍ରହ୍ମଚାରୀ ଯୁବକ ଅବସ୍ଥାରେ ଅଛନ୍ତି, ଗୁରୁ ପତ୍ନୀଙ୍କର ଯୁବତୀ ଅବସ୍ଥା ଅଛି, ତାହେଲେ ସେ ଏ କାମ ବି କରିପାରିବେନି, ମନା କଲେ, କାହିଁକି ଜୀବନର ଏଇଟା ହିଁ ବନ୍ଧନ, କିଏ ବି ହଉ ଆମକୁ ସବୁ ସମୟରେ ପୁରୁଷକୁ ନାରୀ ଠାରୁ ବଞ୍ଚିବାକୁ ପଡିବ, ନାରୀକୁ ପୁରୁଷ ଠାରୁ ବଞ୍ଚିବାକୁ ପଡିବ। କେବଳ ବୈବାହିକ ଜୀବନ ପାଇଁ ଯେଉଁ ଲାଇସେନ୍ସଟା ଦିଆଯାଉଛି ବିବାହ ପ୍ରଥା ପାଇଁ, ଯେହେତୁ ଆମେ ଅସଂଯତ ହଉଛେ, ଏବଂ ସେଇଠି ସଂଯତ ଜୀବନଯାପନ କରି ବାହାରି ଆସିବା ପାଇଁ ହିଁ ଦିଆଯାଇଛି, ପଶିବା ପାଇଁ ଦିଆଯାଏନି, ପୁଣି ପଶିଯିବ ପୁଣି ଆଉ ବାହାରି ପାରିବନି, ଏଥିପାଇଁ ନୁହେଁ। ବର୍ତ୍ତମାନ କହୁଛନ୍ତି ଏତେ କଥା କାହିଁକି ନାରୀଙ୍କ ବିଷୟରେ ଷ୍ଟ୍ରିକ୍ଟଲି କୁହାଯାଉଛି, ଯୁଧିଷ୍ଠିର ମହାରାଜ ପଚାରିବେ, କହିଲେ ନା ଜୀବନରେ ଏଟା ବହୁତ ବଡ଼ ବନ୍ଧନ, ନନ୍ୱାଗ୍ନି ପ୍ରମଦାନାମମ୍ ଗୃହୀତ କୁମ୍ଭ ସମାପୁମାନ ସୁତାମାପି ରହୋ ଜୟା ଅନ୍ୟଦା ଯାବଦର୍ଥକୃତ ନାରଦ ମୁନି ଯୁଧିଷ୍ଠ ମହାରାଜଙ୍କୁ କହୁଛନ୍ତି, କାହିଁକି ବ୍ରହ୍ମଚାରୀ ସତର୍କ ରହିବ? ବ୍ରହ୍ମଚାରୀ କେବେ ନିଜର ମନ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ସେ ଭାବିବା ଉଚିତ, ମୁଁ 30 ବର୍ଷ ରହିଗଲିଣି, ମୋର ଆଉ କିଛି ହବନି, ମୁଁ 40 ବର୍ଷ ରହିଗଲିଣି, 25 ବର୍ଷ ରହିଗଲିଣି। ନା ନା, ଜୀବକୁ ଶେଷ ପର୍ଯ୍ୟନ୍ତ ଜୀବନରେ କିଏ ବିବାହ ହଉ କିଏ ବିବାହ ନ ହଉ, ସବୁବେଳେ ଇନ୍ଦ୍ରିୟମାନଙ୍କ ଉପରେ କେବେ ବିଶ୍ୱାସ କରିବେନି। ଇନ୍ଦ୍ରିୟମାନ ଇନ୍ଦ୍ରିୟାଣି ପ୍ରମାଣତିନି ହରନ୍ତି ଅବି ଜ୍ୟୋତିର୍ମନ, ଇନ୍ଦ୍ରିୟାଣି ପ୍ରମାଣତିନି ହରନ୍ତି ପ୍ରସଭମ ମନ ତାଣି ସର୍ବାଣି ସଂଯମ୍ୟମ ୟୁକ୍ତ ଆସିତ ମତ୍ପର। ଭଗବାନ କହିଲେ, ଯଦି ମତ୍ପର ହେଇକି ରହିଲ, ସବୁବେଳେ ଇନ୍ଦ୍ରିୟ ମାନେ ମୋ ପାଖରେ ଯୁକ୍ତ ହେଇକି ରହିଲେ, ତାହେଲେ ତୁମେ ବଞ୍ଚିଯିବ, ନହେଲେ ସେ ଟାଣିକି ନେଇକି ତୁମକୁ କୋଉଠି ପକେଇଦେବ। ଆମେରିକାରେ ପ୍ରଭୁପା ଯେତେବେଳେ ଯାଇଥିଲେ, ସେତେବେଳେ ସବୁ ଆମେରିକାରେ ଯିଏ ପ୍ରେସିଡେଣ୍ଟ ଥିଲେ, କଣ ତାଙ୍କ ନା ପ୍ରଭୁପା, ତାଙ୍କୁ ନନସେନ୍ସ ଇଡିଏଟ୍ ବୋଲି ଗାଳି ଦେଉଛନ୍ତି ସେମାନେ ସବୁ। ଆ ବୁଶ ନା, ମାନେ ବୁଶ ନା, କ୍ଲିଣ୍ଟନ ଥିଲେ ବୋଲି, ନା ନା ସିଏ ସବୁ ଥିଲେ, ପ୍ରଭୁପା ତାଙ୍କୁ ସବୁ ଗାଳି ଦିଅନ୍ତି, ଏଗୁଡ଼ା ଏତେ ନନସେନ୍ସ ଇଡିଏଟ୍, ଏଗୁଡ଼ା ଦେଶର ରାଜା ହେଇକି ବୁଢା ବୟସରେ ବାହା ହଉଛନ୍ତି, 3-4 ତାଙ୍କ ରେକର୍ଡ ସବୁ ଅଛି। ତୁମେ ତ ରାଜା ହେଇକି 2-3-4 ଥର ବିବାହ ହଉଛ, ପ୍ରଜାଙ୍କୁ କଣ ଶିଖେଇବ? ଏବେ ବା ଏଇ କେତେ ବର୍ଷ ଗଲେ ଗୋଟେ ରାଷ୍ଟ୍ରପତି କିଏ ଗୋଟେ, ସେ 2 ନମ୍ବର ସ୍ତ୍ରୀ, 3 ନମ୍ବର ସ୍ତ୍ରୀ, 4 ନମ୍ବର, ତାଙ୍କ ସବୁ ନମ୍ବରିଆ ସ୍ତ୍ରୀ, କେତେ ନମ୍ବର, ପୁଣି କୋଉ ବୟସରେ, ଯୋଉ ବୟସରେ ପୁରା ମାନେ ରିଟାୟର୍ଡ ଲାଇଫ, ମାନେ ଭୋଗର ପ୍ରାବଲ୍ୟତା ଏତେ। ଏଇଟା ବର୍ତ୍ତମାନ ଭାରତବର୍ଷକୁ ଆସିଛି, ଭାରତବର୍ଷକୁ ଆସିବ, କାରଣ ଇନ୍ଦ୍ରିୟମାନଙ୍କୁ ଆମେ ଯେପର୍ଯ୍ୟନ୍ତ ରେଷ୍ଟ୍ରିକ୍ଟେଡ୍ ଲାଇଫରେ ଇନ୍ଦ୍ରିୟମାନଙ୍କୁ ଆମେ ନ ରଖିବା, ସଂଯତ ଜୀବନରେ ନ ରହିବା, ଇନ୍ଦ୍ରିୟମାନେ ଶରୀର ଜୀର୍ଣ୍ଣ ହେଇଗଲେ ବି ଇନ୍ଦ୍ରିୟମାନେ ସବୁବେଳେ ନବୀନ। ବ୍ରହ୍ମଚାରୀ କେବେ ଏବେ ଭାବିବନି ମୁଁ ବୁଢା ହେଇଗଲା ପରେ ବୋଧେ ମୋର ସବୁକିଛି ଠିକ ହେଇଯିବ, ନା, ବର୍ତ୍ତମାନ ଠାରୁ ଯେମିତି ସାପଟା ଅଛି ତା ଦାନ୍ତ ଥିଲେ ସେ କଣ କରିବ, ଦଂଶନ, ଦାନ୍ତଟାକୁ ଭାଙ୍ଗି ଦେବାକୁ ପଡିବ। ସେଟା ବ୍ରହ୍ମଚାରୀ ପ୍ରଥମରୁ ଇନ୍ଦ୍ରିୟମାନଙ୍କୁ, ଇନ୍ଦ୍ରିୟମାନଙ୍କର ଭୋଗବସ୍ତୁରୁ ଦୂରେଇ ରହିବ, ତା ମାନେ ତାଙ୍କ ଦାନ୍ତକୁ ସବୁ ଭଙ୍ଗା ହେବ, ସେ ଆଉ ବିଷ କଣ ଛାଡ଼ିବେ, ଖାଇବାର ରେଷ୍ଟ୍ରିକ୍ସନ, ଶୋଇବାର ରେଷ୍ଟ୍ରିକ୍ସନ, ବିଷୟ ଭୋଗକୁ ଅଲଗା ବସ୍ତୁ ଦେଖିବାର, ସବୁବେଳେ, ଆଉ କେବଳ ରେଷ୍ଟ୍ରିକ୍ସନ କଲେ ହବନି, ଇନ୍ଦ୍ରିୟମାନଙ୍କୁ କେବଳ ନଦେଲେ ସେ ରହିବେନି, ତାଙ୍କୁ ଏଟାକୁ ରେଷ୍ଟ୍ରିକ୍ସନ କରୁଥିବେ, ମାନେ ଭଗବାନଙ୍କ ସେବାଟା କରୁଥିବେ, ତାହେଲେ ସେ ଗୋଟେ ଟେଷ୍ଟ ପାଇଗଲେ, ନହେଲେ ସିଏ ଷ୍ଟ୍ରାଇକ୍ କରିବେ, ଇନ୍ଦ୍ରିୟମାନେ ବି ଷ୍ଟ୍ରାଇକ୍ କରନ୍ତି, ମୁଁ କିଛି କରିବିନି, କାରଣ ତାଙ୍କୁ ସୁଖ ମିଳୁନି। ତେଣୁ ଏଣେ ଭୋଗ ଦେବେନି, ଏଣେ ଭଗବାନଙ୍କ ସେବାରେ ଲାଗିବେ, ତାହେଲେ ଇନ୍ଦ୍ରିୟମାନେ ସଂଯମ ହେଇଯିବେ। ନାରଦ ମୁନି କହିଲେ, ନନ୍ୱାଗ୍ନି ପ୍ରମଦା ନାମମ, ପ୍ରମଦା ଯୋଉ ସ୍ତ୍ରୀ ହେଉଛନ୍ତି କଣ, ଅଗ୍ନି, ପୁରୁଷ କଣ, ଘୃତ କୁମ୍ଭ ସମ ପୁମାନ, ପୁରୁଷ ହେଉଛି କିଭଳି, ଘୃତ କୁମ୍ଭ, ତାହେଲେ ଗୋଟେ ଜାଗାରେ ଅଗ୍ନି ଅଛି, ତା ପାଖରେ ଆମେ ଘିଅ ଘଟରେ ଗୋଟେ ପାତ୍ରରେ ଗୋଟେ ଘିଅ ରଖିବା, ତାହେଲେ ଜଳିବା ପାଇଁ କେତେ ସମୟ ଲାଗିବ, ପାଖରେ ପାଖରେ ରହିଲେ ଅଗ୍ନି ଶିଖାଟା ଯଦି ଫୁଟିଗଲା ବି ଆସି ଘୃତ କୁମ୍ଭରେ ପଡ଼ିଗଲା, ଯଦି ଅଗ୍ନି ଶିଖାର ପାଖରେ ଆମେ ଘୃତ କୁମ୍ଭକୁ ରଖିଲେ, ତାହେଲେ କେବେ ବିଶ୍ୱାସ କରିପାରିବାନି ଯେ ଆମେ ଇଏ ନଜଳିବ ବୋଲି। ତେଣୁ ନାରଦ ମୁନି କହୁଛନ୍ତି, ନନ୍ୱାଗ୍ନି ପ୍ରମଦା ନାମମ ଘୃତ କୁମ୍ଭ ସମ ପୁମାନ, ହେ ଯୁଧିଷ୍ଠିର, ପୁରୁଷ ହେଉଛି ଘୃତ କୁମ୍ଭ, ନାରୀ ହେଉଛି ଅଗ୍ନି, ତେଣୁ ଅଗ୍ନିକୁ ଆଉ ଘୃତ କୁମ୍ଭକୁ କଣ କରିବାକୁ ପଡିବ, ସବୁବେଳେ ଯେତେ ଦୂର, ଯେତେ ଦୂର ଆଜ ଫାର୍ ଆଜ ପସିବୁଲ, ଯେତେ ଦୂର ସମ୍ଭବ ଦୂର ରଖିବ। ଏମିତି କହିଦେଲେ ଭାଗବତରେ, ସୁତାମପି ନିଜ କନ୍ୟା ସହିତ, ଏଇଟା ସମସ୍ତଙ୍କ ପାଇଁ କହୁଛନ୍ତି, ଏପରିକି ନିଜ ଝିଅ ସହିତ, ସୁତାମପି ରହସ୍ୟ ରହ ଜୟାତ, ଏକାନ୍ତରେ ନିଜ କନ୍ୟା ସହିତ ବି ରହିବନି। ଆଉ କଣ କହିବା, ପର ଝିଅ ସହିତ କଥାବାର୍ତ୍ତା ଛାଡ଼ନ୍ତୁ, ଭାଗବତ କହୁଛନ୍ତି ଯିଏ ନାରଦ ମୁନି କହୁଛନ୍ତି, ନାରଦ ମୁନି ଯିଏ ନୈଷ୍ଠିକ ବ୍ରହ୍ମଚାରୀ, ସିଏ ଗୃହସ୍ଥ ଧର୍ମ କଣ ଜାଣନ୍ତିନି, ସିଏ କହୁଛନ୍ତି ନିଜର କନ୍ୟା ଠାରୁ ଦୂର ବି ରହିବ, ଏକାନ୍ତରେ ତାଙ୍କ ସାଙ୍ଗରେ କେବେ କଥାବାର୍ତ୍ତା କରିବେ, ମାତ୍ରା ସ୍ୱସା ଦୁହିତ୍ରାବା ନା ବିବ୍ୟକ୍ତା ସନବସେତ ବଲବାନ ଇନ୍ଦ୍ରଗାମ ବିଦ୍ୱାଂସ ଅପିକର୍ଷତି, ମା ନିଜ ଭଉଣୀ ନିଜ ଝିଅ ଏମାନଙ୍କ ସାଙ୍ଗରେ ଏକାନ୍ତରେ, ନା ଏକାନ୍ତ ନାହିଁ, ଏକାନ୍ତରେ ଏକ ଆସନରେ, ବିବିକତା ଆସନ, ଗୋଟେ ଆସନରେ ବସିବନି, ଗୋଟେ ସିଟ୍ରେ ବସିବନି, ଗୋଟେ ସିଟ୍ରେ କେବେ ବସିବନି। ସଂକୀର୍ଣ୍ଣ ଆସନରେ ବସିବନି, ସିଦ୍ଧ ସ୍ୱାମୀ କହୁଛନ୍ତି, କ୍ଲୋଜ୍ ପରସ୍ପରକୁ ଲାଗି ଲାଗି ବସିବନି କେବେ ହେଲେ, ନିଜ ଝିଅ ହେଲେ ବି ନିଜ ମା ହେଲେ ବି, କାହିଁକି ଇନ୍ଦ୍ରିୟମାନଙ୍କୁ ବିଶ୍ୱାସ ନାହିଁ। ବଲବାନ ଇନ୍ଦ୍ରଗାମ ବିଦ୍ୱାଂସ ବିକର୍ଷତି, ବଡ଼ ବଡ଼ ବିଦ୍ୱାନ ଲୋକଙ୍କର ମନଙ୍କର ମନକୁ ଏଇ ଇନ୍ଦ୍ରିୟମାନେ ହରଣ କରି ନେଇଯାନ୍ତି। ତେଣୁ ଇନ୍ଦ୍ରିୟମାନଙ୍କର ସ୍ୱଭାବ କ'ଣ ହେଲା, ପୁରୁଷମାନେ କାହା ସହିତ ତୁଳନା କରାଗଲା, ଘୃତ, ନାରୀମାନଙ୍କୁ କାହା ସହିତ ତୁଳନା କରାଗଲା, ତାହେଲେ ସବୁବେଳେ ଦୂରରେ ରହିବେ। ସୁତାମ ଅପି ରହୋ ଜୟାତ, କହିଲେ ସଂସାରରେ ଚଳିବା ତାନେ କେମିତି, ଆମେ କହିବା ନା ଜଣେ ମା ଆସୁ, ଆମେ ତାକୁ ଘୃଣା କରିବା, ଏଇ ଅଗ୍ନି ଆଇଲାରି ବାଟ ଖାଇବ ଯେ ବାବାଜୀ ପିଟା ଖାଇକି ଘରକୁ ଯିବ, ଏଇଟା ଶୁଣିକି କାହିଁ କହିବେନି, ମାଙ୍କ ମାନେ କହିବେନି ମାତାଜୀ ଗୁଡାକ ଅଗ୍ନି ବୋଲି ମାଟ ଖାଇବେ ଯେ ପୁଣି। ଆମକୁ ସତର୍କ କରାଯାଉଛି, ଦୋଷ ତାଙ୍କର ନାହିଁ, ଦୋଷ ଆମର, ଆମେ ନିଜକୁ ସତର୍କ ହେବା। ଏଥିପାଇଁ ଭାଗବତ ଆମକୁ ସାବଧାନ କରୁଛନ୍ତି, ଆମେ ଦୂରେଇକି ରହିବା ଯେତିକି। ଭାଗବତ କେବେ ମନା କରୁନାହାନ୍ତି ତାଙ୍କୁ ଘୃଣା କରିବ, ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବନି, ଦୂର ଏଠି କହୁଛନ୍ତି। ଅନ୍ୟଦା ଯାବତ ଅର୍ଥକୃତ, ନିଜ ଭଉଣୀ ଝିଅ ସହିତ ତ ଏକାନ୍ତ ରହିବନି, ଅନ୍ୟଦା ଅନ୍ୟ ନାରୀମାନଙ୍କ ସହିତ ବ୍ରହ୍ମଚାରୀ, ଯାବତ ଅର୍ଥକୃତ, ସବୁବେଳେ ଯାବତ ଲେଖାଯାଉଛି, ଯେତିକି ଆବଶ୍ୟକ। ଜଣେ ମା ଆସୁଛନ୍ତି, ସେ ଭଗବାନଙ୍କର ଭକ୍ତ ନା, ତାଙ୍କର ଦୋଷ କ'ଣ, ତାଙ୍କର କ'ଣ ଆମ ପ୍ରତି ଖରାପ ଭାବନା ଅଛି କି, ଆମର ଖରାପ ଭାବନା ତାଙ୍କ ପ୍ରତି ଆସୁଛି, ତାଙ୍କର ତ ଖରାପ, ସେ ଆମକୁ ପ୍ରଭୁ ଲାଗୁଛନ୍ତି, ଛୋଟ ପିଲାଟେ ବ୍ରହ୍ମଚାରୀ ହେଇଛି, ଆମର ଯେହେତୁ ଇନ୍ଦ୍ରିୟ ସଂଯମ ନାହିଁ, ଆମେ ତାଙ୍କୁ ଖରାପ ଦୋଷଟା ଆମର, ଆମର ଯେହେତୁ ଦୋଷ ଆମେ ସତର୍କ ହେଇଯିବା। ସେ ଫୁଲ ଧରିକି ଆସିଛନ୍ତି, ମା ଟିକେ ଫୁଲମାଳ ଗୁନ୍ଥି ଦିଅନ୍ତୁ, ଫୁଲ ଦେଇଦେଲେ ଆମେ ପଳେଇଗଲେ, ଆମେ ସେଠି ଠିଆ ହେଇକି ତାଙ୍କୁ ଇନ୍ଷ୍ଟ୍ରକ୍ସନ୍ ଦେବା, ଏହା କରିବା ତା କରିବା, ଦୋଷଟା ଆମର, ସେ ଆମକୁ ଯାହା ଛୋଟ ପିଲାଟେ ବ୍ରହ୍ମଚାରୀ, ସେ ଆମକୁ ମା ଦୃଷ୍ଟିରେ ଦେଖୁଛନ୍ତି, ଭାଇ ଦୃଷ୍ଟିରେ ଦେଖୁଛନ୍ତି। ସେ କହୁଛନ୍ତି ଯାବତ ଅର୍ଥ, ଯେତିକି ଦରକାର ତାଙ୍କ ସାଙ୍ଗରେ ସେତିକି ବ୍ୟବହାର କରିବ, ନାରୀ ସହିତ ବ୍ୟବହାର କରିବା ପାଇଁ ମନା କରାଯାଉ, କାହାର ମା ଭଉଣୀ ନାହାନ୍ତି ସମାଜରେ। ଆପଣ ଯୋଉଠି ଗଲେ ବ୍ରହ୍ମଚାରୀ ଭିକ୍ଷା ମାଗିବ ବୋଲେ କାହାକୁ ମାଗିବ ଯାଇ ଭିକ୍ଷା, ଗୃହସ୍ଥ କତିକି ଯିବ ନା, ଆଉ ଗୃହସ୍ଥ କ'ଣ ଏକୁଟିଆ ଅଛି କି, ତାର ବି ଛୁଆ ପିଲା ଅଛନ୍ତି, ସେ କ'ଣ ଆଣିକି ଭିକ୍ଷା ଦେବ କି, ତାର ଝିଅ ଭିକ୍ଷା ଦେବ କି, ମା ଭିକ୍ଷା ଦେବ, ତାଙ୍କୁ ମା ବୋଲି କହିକି ପାଦକୁ ଚାହିଁ ସେ ଭିକ୍ଷା ଦେଲେ, ମା ମୁଁ ଯାଉଛି ବାସ ପଳେଇ ଆସିବ। ଯାବତ ଅର୍ଥ, ଆଶ୍ରମକୁ ମାତାଜୀ ମାନେ ଆସୁଛନ୍ତି, ସେ ସେବା କରିବେ ନା ନାହିଁ, ମାତାଜୀ ଟିକେ ବାସନ ମାଜିଦେ, ଏତିକି କହିଦେଲେ ପଳେଇ ଆସେ, ଏଇ ପ୍ରସାଦ ବଳିଛି ଆପଣ ଟିକେ ନେଇଯାଉ, ବାସ ତାଙ୍କ ସହିତ କ୍ଲୋଜ୍ ଆସୋସିଏସନ୍ କରିବେ ନାହିଁ, ଯେତିକି ଆବଶ୍ୟକ ସେତିକି ବ୍ୟବହାର। ଯାବତ ଅର୍ଥମ ପ୍ରୟୋଜନମ, କାହିଁକି ଜୟ ସରିଲା, ମୁଁ ଏଇଠି କଥାକୁ ବିଶ୍ରାମ ଦେବି। ଆମର ମାତୃଦୃଷ୍ଟି ଯେହେତୁ ଆସି ନାହିଁ, ଆମ ମାଙ୍କ ପ୍ରତି ଯେଉଁ ଦୃଷ୍ଟି ଆସୁଛି, ଆମର ତ ସବୁ ନାରୀଙ୍କ ପ୍ରତି ସେଇ ଦୃଷ୍ଟି ଆସିଯିବ, ଆତ୍ମବୃତ୍ତି ଆସିଯିବ, ସେତେବେଳେ ଆମର ମିଶିବାର କିଛି କ୍ଷତି ନାହିଁ। ଏଇ ଦୃଷ୍ଟି କେତେବେଳେ ଆସିବ, ଯେତେବେଳେ ଆତ୍ମଦୃଷ୍ଟି ଆସିବ। ଆଜିକାଲି ସାଧୁଙ୍କ ନାଁରେ କେତେ କମ୍ପ୍ଲେନ୍ ବାହାରୁଛି, ଏ ସାଧୁମାନେ ପ୍ରଭୁପାଦଙ୍କର ପ୍ରଭୁପାଦ ଯେତିକି କରିଛନ୍ତି, ପ୍ରଭୁପାଦ ଯେଭଳି ମିଶିଛନ୍ତି, ଏମାନେ ମିଶିନାହାନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ବିଶ୍ୱ ଇତିହାସରେ ନାହିଁ, ପ୍ରଭୁପାଦ ବିଦେଶରେ ଯେତିକି ଦିନ ରହିଛନ୍ତି, କୌଣସି ସାଧୁ ସେତିକି ଦିନ ରହିନି, କିନ୍ତୁ ପ୍ରଭୁପାଦଙ୍କ ନାଁରେ କେହି ଜଣେ ସିଙ୍ଗିଲ୍ କମ୍ପ୍ଲେନ୍ ଦେଇପାରିବେ, ପ୍ରଭୁପାଦଙ୍କୁ ଶାଢ଼ୀ ପିନ୍ଧେଇଛନ୍ତି, ସେମାନେ ତ ଡ୍ରେସ୍ ପିନ୍ଧି ଶିଖିଛନ୍ତି ନା, ଆଉ ପ୍ରଭୁପାଦଙ୍କ ପାଖରେ କିଏ ଥିଲେ କି ତାଙ୍କୁ ଶାଢ଼ୀ ପିନ୍ଧିବା ଶିଖେଇବେ, ପ୍ରଭୁପାଦ କହିବେ ଏଇଭଳି ବୟସ୍କ ମାତାଜୀଙ୍କୁ ଏଇଭଳି ଡ୍ରେସ୍ ଉପରେ ପ୍ରଭୁପାଦ କୁହନ୍ତି, ଡ୍ରେସ୍ ପିନ୍ଧାଅ, ଏଇପରେ ଶାଢ଼ୀ ପିନ୍ଧାଟା ଶିଖ, ତୁମେ ଶଙ୍ଖା ପିନ୍ଧିବ କେମିତି, ସିନ୍ଦୁର ପିନ୍ଧିବ କେମିତି, ରୋଷେଇ କରିବ କେମିତି, ସବୁ ତାଙ୍କୁ ଶିଖେଇଛନ୍ତି, ତାଙ୍କର ଆତ୍ମଦୃଷ୍ଟିଟା ଥିଲା, ଇଏ ଭଗବାନଙ୍କର ଜୀବ। ସାଧୁ ଯେତେବେଳେ ଆତ୍ମଦୃଷ୍ଟି ଆସିବ, ସିଏ ସେତେବେଳେ ନାରୀଙ୍କ ସହିତ ବ୍ୟବହାର କରିପାରେ, କିନ୍ତୁ ତା ପୂର୍ବରୁ ଆତ୍ମଦୃଷ୍ଟି ସରଦୃଷ୍ଟି ଅଛି, ମାନେ ବହୁତ ଡିଷ୍ଟାନ୍ସ ମେଣ୍ଟେନ୍ କରି ରହିବାକୁ ପଡିବ, କାହିଁ ମା ଦୃଷ୍ଟି ସାତ ଜଣ ମା, ଯେତେବେଳେ ସାତ ଜଣ ମାଙ୍କୁ ସପ୍ତ ମାତାଙ୍କୁ ଏକ ଦୃଷ୍ଟିରେ ଦେଖିପାରିବ, ସେତେବେଳେ ନାରୀ ତୁମ ପାଇଁ ବିପଦ ନାହିଁ। ଆତ୍ମମାତା ନିଜର ମା, ଯେତେବେଳେ ସମସ୍ତଙ୍କୁ, ସେଥିପାଇଁ କହିଲେ ପରଦାରାସୁ ମାତୃବର୍ତ୍ତ, ନିଜର ମା ଭଳିଆ ଯେତେବେଳେ ସମସ୍ତଙ୍କୁ ତୁମେ ଦେଖିପାରିଲ, ତୁମର ଆଉ କିଛି ଅସୁବିଧା ନାହିଁ, ସେତେବେଳେ ନାରୀ ତୁମ ପାଇଁ ବିପଦ ନୁହେଁ। ଆତ୍ମମାତା ଗୁରୁପତ୍ନୀ, ଗୁରୁଦେବଙ୍କର ସ୍ତ୍ରୀ, ଗୁରୁପତ୍ନୀ ବ୍ରାହ୍ମଣଙ୍କର ସ୍ତ୍ରୀ, ବ୍ରାହ୍ମଣୀ ରାଜପତ୍ନୀ ଚ, ରାଜାଙ୍କର ମା, ରାଜାଙ୍କର ସ୍ତ୍ରୀ, ଧେନୁ ଧାତ୍ରୀ ଗାଈ, ଆଉ ଧାତ୍ରୀ ଧାତ୍ରୀ ମାନେ ଧାଇମା, ଯିଏ ସବୁ ପୋଷଣ କରନ୍ତି, ଆଉ ପୃଥିବୀ ମାତା, ଏ ସପ୍ତ ମାତା, ସପ୍ତ ଏତା ମାତରମ ଶ୍ରୁତା, ଏ ସାତ ଜଣ ହେଉଛନ୍ତି ମା, ବେଦ କହୁଛି। ତେଣୁ ଯେତେବେଳେ ଆମର ମାତୃଦୃଷ୍ଟି ନିଜ ମାଙ୍କୁ ଦେଖିକି ଯେଭଳି ଭାବନା ଆମର ଆସୁଛି, ଯଦି ଯେତେବେଳେ ସବୁ ନାରୀଙ୍କ ପ୍ରତି ସେ ଭାବନା ହେଇଯିବ, ଆତ୍ମଦୃଷ୍ଟି ଆସିଯିବ, ସେତେବେଳେ ଆମ ପାଇଁ ନାରୀ ବିପଦ ନାହିଁ। ତା ପୂର୍ବରୁ ଆମକୁ ବହୁତ ସାବଧାନ ରହିବାକୁ ପଡିବ। କିନ୍ତୁ କେବଳ ସାବଧାନ ରହିଲେ ଆମେ ଜୟ କରିପାରିବାନି। ବ୍ରହ୍ମଚାରୀ ଜୀବନରେ ସବୁବେଳେ ଭଗବାନଙ୍କର ଉପରେ ପ୍ରାର୍ଥନା, ଭଗବାନ ଉପରେ ଭରସା ଆଉ ସେବାରେ ନିଯୁକ୍ତ। ବ୍ରହ୍ମଚାରୀ କେତେବେଳେ ହେଲେ ଭ୍ୟାକେଣ୍ଟ ମାଇଣ୍ଡରେ ରହିବନି ଆଉ ୱିଦାଉଟ୍ ଏନ୍ଗେଜମେଣ୍ଟରେ ରହିବନି। ସେ କେବଳ ଚିନ୍ତା କରିବନି ଆଜି କ'ଣ କରିବି, କୁଆଡ଼େ ଯିବି, ଏତେ ସେବାର ଭାର ତା ଉପରେ ରହିଥିବ, ସବୁବେଳେ ତାର ଚିନ୍ତା ରହିଥିବ। ଆଉ ଭଗବାନଙ୍କ ସେବା ରହିଲେ ଭଗବାନଙ୍କର ଆଶୀର୍ବାଦ ରହିଲା, ଏଣେ ଇନ୍ଦ୍ରିୟମାନେ ବି ଶୁଦ୍ଧ ହେବେ ଧୀରେ 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 ଧୀରେ। ଯେଉଁ କାମନା ବାସନା ଉତ୍ଥିତ ହେଉଛି ହୃଦୟରେ, ଆମକୁ ଜୀବନରେ ସଲ୍ଭ କରିବାକୁ ପଡିବ। କେହି ବ୍ରହ୍ମଚାରୀ 10 ବର୍ଷ 20 ବର୍ଷ ରହିଲା ପରେ, ବହୁତ ବ୍ରହ୍ମଚାରୀ ଭାବନ୍ତି 20 ବର୍ଷ ହେଲା ରହିଲି କାହିଁ, ମୋର ତ କାମନା ବାସନା ଯାଉନି, ବିବାହ ହେବାକୁ ପଡିବ। ଆଚ୍ଛା ବିବାହ ହେଇଗଲେ କ'ଣ କାମନା ବାସନା ଯିବ? ହାଁ ଭାଗବତ ସେଇଆ କହୁଛନ୍ତି, ଯେତେବେଳେ ଆମ ପାଖରେ ସ୍ତ୍ରୀ ନାହାନ୍ତି, ଆମେ ଭୋଗ କରିନେ ଗୋଟେ ବସ୍ତୁକୁ, ଆମ ମନରେ କାମନା ଆସୁଛି, ପୁଣି ଭୋଗ କଲେ କାମନା କେମିତି ପଳେଇବ? ଓଲଟା କଥା ନାହିଁ। ରସଗୋଲା ତୁମେ ଖାଇନ, ଖାଲି ତାକୁ ଦେଖିକି ତ ଜିଭରୁ ଲାଳ ଗଡୁଛି, ତୁମେ ଖାଇଲା ପରେ ତୁମେ ଜିଭକୁ କଣ୍ଟ୍ରୋଲ କରିପାରିବ? ଡାଇବେଟିସ ହୁଅ ମର, ଏ ଦେଖୁନ ଡାଇବେଟିସ ରୋଗୀ ଗୁଡାକ ମନା କରାଯାଉଥିବ ଖାଉନି, ଗୋଟେ ଆଜି ଗୋଟେ ଦିନ ଖାଇଦେବି, ଟାବଲେଟ୍ ଖାଇଦେବି, ନା ସେ ଖାଇକି ଆସୁଛନ୍ତି, ବା କେବେ ହେଲେ ବନ୍ଦ କରିପାରିବେ। ଆଉ ସେଇ ଯୋଉ ବନ୍ଦ କରିବା ପାଇଁ, ରସଗୋଲାଟାକୁ ଖାଇବାକୁ ବନ୍ଦ କରିବା ପାଇଁ, ତାଙ୍କୁ ବର୍ତ୍ତମାନ 10 ଗୁଣ କଷ୍ଟ ପରିଶ୍ରମ କରିବାକୁ ପଡିବ, ବହୁତ ପରିଶ୍ରମ କରିବାକୁ ପଡିବ, ନିଜ ମନକୁ ସଂଯମ କରିବାକୁ ପଡିବ, ମାନେ 50 ଗୁଣ ପରିଶ୍ରମ କରିକି ସେ ଫେରିବେ ପୁଣି ପଛକୁ। ଇନ୍ଦ୍ରିୟମାନେ ଥରେ ଅଭ୍ୟସ୍ତ ହେଇଗଲେ ଗୋଟେ ତାକୁ ଫେରିବା ବହୁତ କଷ୍ଟ। ସେଥିପାଇଁ ବ୍ରହ୍ମଚାରୀ ଜୀବନରେ ଯେହେତୁ ଏଇ ଯୋଉ କାମନା ଗୁଡ଼ାକ ଏ ଜନ୍ମରେ ତ ଆମେ ଭୋଗ କରିନେ, ନାରୀ ସହିତ ମିଶିନେ, କିନ୍ତୁ ପୁଣି ବି କାମନା ଆସୁଛି। କାମନା ଆସୁଛି ଏଇଟା କୋଉ ଜନ୍ମର? ପୂର୍ବ ଜନ୍ମରେ ଏଭଳି ବହୁତ ନାରୀମାନଙ୍କ ସହିତ ମିଶିଛି, ସେଇ ଭାବନାଟା ବର୍ତ୍ତମାନ ଆସୁଛି। ସେଇଟାକୁ ଆମକୁ ସଷ୍ଟ୍ରେନ୍ କରିକି, ମାନେ ସେ ଭାବନାଟାକୁ ଦୂରୀଭୂତ କରିକି ଭଗବାନଙ୍କ ସେବାରେ ଲାଗିକି ରହିବାକୁ ପଡିବ, ତାହେଲେ ଏଇଟା ସଲ୍ଭ ହେଇପାରିବ। ନହେଲେ ଜୀବନ ତ ଏଇଟା ରୋଗ, ଭୋଗିକି ଆମେ ନ ଯାହାତୁ କାମ କାମେନ ଉପଭୋଗେନ ସାମ୍ୟତେ, ଭୋଗ କରିକି କେତେବେଳେ ହେଲେ ଆମେ ଉପଭୋଗକୁ ପ୍ରଶମିତ କରିପାରିବା, ସେବାରେ ରହିକି ପ୍ରଶମିତ କରିପାରିବା, ଭୁଲିପାରିବା, ଠିକ ଅଛି। ତେଣୁ ଯେଉଁମାନେ ନୂତନ କରିକି ଆସୁଛନ୍ତି, ଏମାନଙ୍କ ଦାୟିତ୍ୱରେ କିଏ ଅଛନ୍ତି? ଆଇଏ ପିଲାମାନଙ୍କର ଦାୟିତ୍ୱରେ କିଏ ଅଛନ୍ତି ସବୁ? ହଁ, ସେମାନେ ସବୁବେଳେ କେମିତି ଆଗେ ପ୍ରଥମ କାମ ସେମାନଙ୍କର ହଷ୍ଟେଲରେ ରହୁଛନ୍ତି, ହଷ୍ଟେଲରେ ସେମାନେ ରହିବେ, ତାଙ୍କର ପଢ଼ାଟାକୁ ଦେଖିବେ, ସେମାନେ ପଢ଼ନ୍ତୁ, ତେଣୁ ଜପ ଗୋଟେ ଗୋଟେ ମାଳା ଜପ କରିବେ, ଗୀତାର ଗୋଟେ ଗୋଟେ ଶ୍ଳୋକ ପଢ଼ିବେ, ଏଗୁଡ଼ିକ ଧୀରେ ଧୀରେ। ଆଉ ଯେଉଁମାନେ ହଷ୍ଟେଲରେ ରହୁଛ ଯେଉଁ ପିଲାମାନେ, ମାନେ ଏଇଟା ତୁମ ପାଇଁ, ତୁମର ଭବିଷ୍ୟତ ପାଇଁ ମଙ୍ଗଳ, ତୁମେ ବ୍ରହ୍ମଚାରୀ ହବ କି ନ ହବ ସେଇଟା ସେକେଣ୍ଡ ଷ୍ଟେପ୍, ସାଧୁ ହୁଅ ବା ନ ହୁଅ, କିନ୍ତୁ ତୁମ ଜୀବନରେ ସବୁ କ୍ଷେତ୍ରରେ କାର୍ଯ୍ୟରେ ଲାଗିବ, ଆମିଷ ଭୋଜନ କରିବନି। ଆଉ ଦ୍ୱିତୀୟ ଜିନିଷ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିବ, ଗୋଟେ ମାଳା ଜପ କରୁଥିବ, ଗୀତା, ଏଇଟା ତୁମ ଜୀବନରେ ଯେକୌଣସି ସମୟରେ କାମରେ ଲାଗିବ, ସମୟ ଆସିବ ତୁମେ ଉପଲବ୍ଧି କରିପାରିବ, ମୁଁ ଆଜି ଭଗବାନଙ୍କ ନାମ କରିଥିଲି ବୋଲି ମୋତେ ଆଜି ପ୍ରଭୁ ସୁରକ୍ଷା ଦେଉଛୁ। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ। ହଁ କ'ଣ? ହଁ, ଜପ କେତେ ଜଣ କରୁଛନ୍ତି? ସିଏ ଜପ କରୁଛନ୍ତି, ସିଏ ଜପ କରୁ, 2 ଜଣ
ସମସ୍ତେ।
ହଁ,